ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम दसम स्कंद 64 अध्याय श्लोक 18। विप्रो विवदमानो विप्रो विवदमानो मामुचतु स्वार्थसाधको मामुचतु स्वार्थसाधको भवान् दाता भर्तेति भवान् दाता भर्तेति तच्छ्रुत्वा मे भवद् भ्रमः तच्छ्रुत्वा मे भवद् भ्रमः। विप्रो विपदमानवो मामुचतु स्वार्थसाधको भवान् दाता भर्तेति तच्छ्रुत्वा मे भवद् भ्रमः। विप्रो विवदमानो मामुचतु स्वार्थसाधको भवान् भाता भर्तेति तच्छ्रुत्वा मे भवद् भ्रमः। विप्रो विवदमानो नाम चतु स्वार्थसाधको भवान् दाता भर्तेति तच्छ्रुत्वा मे भवद् भ्रमः। विप्रो विवदमानो मामुचतु स्वार्थसाधको भवान् धाता पठेति तच्छ्रुत्वा मे भवद् भ्रमः। विप्रो विपदमानो उच्चतु स्वार्थसाधको भवान् दाता पठेति तच्छ्रुत्वा मे भवद् भ्रम। विप्रो विपदमानो मामुचतु स्वार्थसाधको भवान् दाता पठेति तच्छ्रुत्वा मे अभवद् भ्रमः। श्लोकानुवाद। दुई ब्राह्मण जेतेबेले तर्क करुथिले सेतेबेले सेमाने मो निकटकु आसिले। सेमानक मध्यरु जणे कहिला आपण मते गाभी दान करथिले एवं आउ अन्य जणे कहिले किंतु आपण ताकु मो ठारु अपहरण करछन्ती। या शुणी मु विभ्रांत होइगली। हरे कृष्ण अवस्थ भक्त सदानंद मातृवृंद आपर भागवत कथा को स्वागत जना जाऊँगी। ये हूँ नृगंकर राजधानी कथा। नृगंकर राजधानी आम गत जो कथा विश्राम देते तांग नियमाना तत्स्वामी दुष्टो वाच ममेति तम ममेति परिग्रहाय नृगो मे दत्तवान। गत काली श्लोकटी आलोचना करश्राम दि जा कथा को से जो राजधानी रास्तार जो जाऊला बेले से गाभी नहीं कि जाऊला बेले से तार पूर्व स्वामी आसी पहुँचीगले से कहला मम ये कहे मम इति करते मृग मे दत्तवान मृग बर्तमान देखते ये भाव में गत काली सबकी आलोचना करुले। तेणु ये कहुच विप्रो विपदमान विप्रो दुई वचन कह जाए संस्कृत भाषा सहित अन्य कौन भाषा सामान हो पारना खाली विप्रो जो मैंने संस्कृत जानी थे जानते दुईज दुईज विप्र कि आमर ना सेमती शब्द ना एक वचन दुई वचन बहुवचन संस्कृत रही कि अगर कौन सी लांगुएज से सब ना आई उई ମୁଁ ଆମେ କିନ୍ତୁ ଦୁଇ ଜଣ ନାହିଁ, କିନ୍ତୁ ଏଥିରେ ରହିଛି ଦୁଇ ଜଣ ଅହମ୍ ଆବାଂ ଭୟମ୍ ଏସବୁ ରହିଛି। ସଂସ୍କୃତ ଭାଷା ଏହିପରି ଭାବରେ ଉନ୍ନତ ଭାଷା, ଏତେ ଉନ୍ନତ ଭାଷା ତାହାର କିଛି ନାହିଁ, ତାର ରିପ୍ଲେସମେଣ୍ଟ ନାହିଁ। ତେଣୁ ଯେଉଁମାନେ ସଂସ୍କୃତ ଭାଷା ଜାଣିଥିବେ ସେ ଜାଣିଛି, ବିପ୍ରଭୁ କହିଲେ ଦୁଇ ଜଣ ବିପ୍ର, ଦୁଇ ଜଣ ବିପ୍ରଙ୍କ ଭିତରେ ବିବାଦ ମହାନୁ, ତାଙ୍କ ଭିତରେ ବିବାଦ ଚାଲିଛି, ବିପ୍ରଭୁ ବିବାଦ ମହାନୁ କେତେ ସମୟ ଚାଲିଲା ଏହିଭଳି ଭାବରେ ତା ଅର୍ଥରୁ ଜଣାପଡ଼ୁଛି ବିବାଦ ମହାନ। ସେ କହିଲେ ମୋର, ସେ କହିଲେ ନା ମୋତେ ଦେଲେ ମୃଗ ଦେଇଛନ୍ତି, ରାଜା ଦେଇଛନ୍ତି। ତେଣୁ ଏହିଭଳି ଭାବରେ ବିବାଦ ମହାନୁ ମାମ ଉଚ୍ଚତୁ ସ୍ୱାର୍ଥ ସାଧକୁ, ତେଣୁ ସେମାନେ ଆସି ପହଞ୍ଚିଗଲେ, ପୁଣି ରାଜାଙ୍କ ପାଖରେ ଆସି ପହଞ୍ଚିଗଲେ। ମାମ ଉଚ୍ଚତୁ 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 ମୋତେ ସେମାନେ କହିଲେ, କ'ଣ କହିଲେ ନା ଜଣେ କହିଲେ ସ୍ୱାର୍ଥ ସାଧକୁ, ଏମାନେ ଦୁଇଜଣ ଯାକ ସ୍ୱାର୍ଥ ସାଧକୁ। ଆମେ ଗତକାଲି ଆଲୋଚନା କରିଥିଲେ ଏମାନେ ପ୍ରକୃତରେ ଯଦିଓ ବହୁତ ଗୁଣ ରହିଛି, ବିପ୍ର କହିଲେ ଏଠି ବିପ୍ର କୁହାଯାଉଛି ନା, ବିପ୍ର ଆମେ ପ୍ରଭୁପାଦ ମହାରାଜ କହନ୍ତି ବିପ୍ର କିଏ ନା, ଯେଉଁମାନେ ଜନ୍ମଗ୍ରହଣ କରନ୍ତି ସେମାନେ ଶୂଦ୍ର, ଜନ୍ମ ନା ଯାଏତେ ଶୂଦ୍ର, ସଂସ୍କାରାତ୍ ଭାବେ ଦ୍ୱିଜ, ସଂସ୍କାର ଯେତେବେଳେ ସେମାନେ ଗ୍ରହଣ କରନ୍ତି ସେମାନେ ଦ୍ୱିଜ କୁହାଯାଏ। ଦ୍ୱିଜ କହିଲେ ଦ୍ୱିତୀୟ ଜନ୍ମ, ତାଙ୍କର ଦ୍ୱିତୀୟ ଜନ୍ମ ହେଲା ଦ୍ୱିଜ। ଏବଂ ବେଦ ପାଠାତ୍ ଭାବେ ବିପ୍ର, ବେଦ ଯଦି ସେମାନେ ପଢ଼ିବେ, ଦ୍ୱିଜ ହେଲେ ଜଣେ ବେଦ ପାଠ କରିପାରିବ, ଜଣେ ଦ୍ୱିଜ ନୁହଁ ମାନେ ସେ ବେଦ ପାଠ କରିପାରିବ ନାହିଁ। ସେଇଥିପାଇଁ ବ୍ୟାସଦେବ ସେମାନଙ୍କ ପାଇଁ, ଯେଉଁମାନେ ଦ୍ୱିଜ ନୁହନ୍ତି ସେମାନଙ୍କ ପାଇଁ ମହାଭାରତ ରଚନା କଲେ। ସ୍ତ୍ରୀ ଶୂଦ୍ର ଦ୍ୱିଜ ବନ୍ଧୁନାଙ୍ଗ ତ୍ରୈନ ଶ୍ରୁତି ଗୋଚରା, ସେମାନଙ୍କ ପାଇଁ ଏ ଶ୍ରୁତି ସେମାନେ ପ୍ରବେଶ କରିପାରିବେ ନାହିଁ। ତିନି ଜଣଙ୍କ ପାଇଁ, ସ୍ତ୍ରୀ ଲୋକମାନଙ୍କ ପାଇଁ, ଶୂଦ୍ରମାନଙ୍କ ପାଇଁ, ଆଉ ଯେଉଁମାନେ ଯଦିଓ ଉନ୍ନତ କୂଳରେ ଯାହା ତ ସେ ଦ୍ୱିଜ, କିନ୍ତୁ ତାଙ୍କର ସେ ଗୁଣ ନାହିଁ। ତେଣୁ ଏହିଭଳି ଭାବରେ ସେମାନଙ୍କ ପାଇଁ ମହାଭାରତ ରଚନା କଲେ। କୃପିଆ ମୁନିନା କୃତୌ ଇତି ଭାରତ ମାଖ୍ୟାନମ କୃପିଆ ମୁନିନା କୃତୌ, ମା ବ୍ୟାସଦେବ ସେମାନଙ୍କ ପାଇଁ ମହାଭାରତ ରଚନା କଲେ। ତେଣୁ ଏ ଯେଉଁ ରହିଛନ୍ତି ବିପ୍ର କହିଲେ ବେଦ ପାଠ କରିବେ ସେମାନେ, ବେଦ ପାଠା ଭବେତ ବିପ୍ର, ତାମାନେ ବିପ୍ର କହିଲେ ଏମାନେ ବେଦ ପାଠ କରିଛନ୍ତି, ସବୁ ବେଦ ପାଠ କରିଛନ୍ତି। କିନ୍ତୁ ବେଦ ପାଠ କଲେ ଯେ ସେ ବ୍ରାହ୍ମଣ ହେବେ ତା ନୁହଁ, ସେ ବିପ୍ର ହିଁ ରହିବେ। ବ୍ରାହ୍ମଣ କେତେବେଳେ ହେବେ ନା, ବ୍ରହ୍ମ ଜାନାତି ଇତି ବ୍ରାହ୍ମଣ, ବେଦ ପାଠ କଲେ ବେଦରେ ବହୁତ କିଛି ଜ୍ଞାନ ଅଛି, ସବୁ କିଛି ଜ୍ଞାନ ରହିଛି, କିନ୍ତୁ ପ୍ରାଥମିକ ଜ୍ଞାନ ହେଉଛି ବ୍ରହ୍ମ, ବ୍ରହ୍ମ ଜ୍ଞାନ, ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତେ ବେଦରେ ପ୍ରଥମ ସ୍କନ୍ଧ, ଭାଗବତରେ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ଏଗାର ଶ୍ଳୋକରେ ଏଇଟା କୁହାଯାଇଛି ଯେ ବଦନ୍ତି ତତ୍ତତ୍ ବିଦ୍ୱସ୍ତତ୍ଵ ଯତ୍ ଜ୍ଞାନ ମଧ୍ୟ ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତେ, ଯେଉଁମାନେ ତତ୍ତ୍ୱବିତ୍ ସେମାନେ ଏହି ଅଦ୍ୱୈତ ତତ୍ତ୍ୱକୁ ଏହିଭଳି ଭାବରେ ଜାଣନ୍ତି। ଅଦ୍ୱୈତ ତତ୍ତ୍ୱକୁ କେହି ଲୋକମାନେ ଜାଣନ୍ତି ନାହିଁ, ଭୌତିକ ଜଗତରେ ଯେଉଁମାନେ ରହିଛନ୍ତି ସେ ଦ୍ୱୈତବାଲା, ସେମାନେ ଅଦ୍ୱୈତ କଥା ଜାଣିପାରିବେ ନାହିଁ। ଏ ଭୌତିକ ଜଗତରେ ଉର୍ଦ୍ଧ୍ୱରେ ହେଉଛି ଅଦ୍ୱୈତ କଥା, ଅଦ୍ୱୈତ ଜ୍ଞାନ। ତେଣୁ ସେ ଜ୍ଞାନକୁ ଯେଉଁମାନେ ଜାଣନ୍ତି ସେମାନେ ତିନି ପ୍ରକାର ରହିଛନ୍ତି, ବଦନ୍ତି ତତ୍ତ୍ୱବିଦ ତତ୍ତ୍ୱମ ଯତ୍ ଜ୍ଞାନ ମଧ୍ୟମ, ସେମାନେ ଅଦ୍ୱୈତ ଜ୍ଞାନକୁ ତିନି ଭାବରେ ସେମାନେ କୁହନ୍ତି। ଏଇଟା ହେଉଛି କ'ଣ ନା, ବ୍ରହ୍ମେତି ପରମାତ୍ମତି ଭଗବାନ ଇତି ଶବ୍ଦତେ, ପ୍ରାଥମିକ ଜ୍ଞାନ ହେଉଛି ବ୍ରହ୍ମ, ବ୍ରହ୍ମ ଜ୍ଞାନ। ଆଉ ଟିକିଏ ଯେଉଁମାନେ ଉନ୍ନତ ସ୍ତରର ସେମାନେ ପରମାତ୍ମା ଜ୍ଞାନ ପ୍ରାପ୍ତ ହେବେ, ଏ ବେଦରେ ସବୁକିଛି ରହିଛି। ଏବଂ ଆଉ ଟିକିଏ ଯେଉଁମାନେ ଉନ୍ନତ ସ୍ତରରେ ସେମାନେ ଭକ୍ତ, ଭଗବାନଙ୍କ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହେବେ, ଭଗବାନ ହେଉଛନ୍ତି ଏଇଠି। ବେଦିଶ ସର୍ବିରହମେବେ ବେଦ୍ୟ, ସମସ୍ତ ବେଦରେ ମୁଁ ହେଉଛି ବେଦ୍ୟ। ତେଣୁ ଇଏ ଯେଉଁମାନେ ଭଗବାନ ଜାଣନ୍ତି ସେମାନେ ଶ୍ରେଷ୍ଠ ଜ୍ଞାନ, ବେଦର ସବୁଠାରୁ ଶ୍ରେଷ୍ଠ ସ୍ତରକୁ ସେମାନେ ପ୍ରାପ୍ତ ହୋଇଛନ୍ତି, ଷଷ୍ଠ ଜ୍ଞାନକୁ ପ୍ରାପ୍ତ ହୋଇଛନ୍ତି। କିନ୍ତୁ ଯେଉଁମାନେ ବ୍ରହ୍ମ ଜ୍ଞାନ ପ୍ରାପ୍ତ ହୁଅନ୍ତି ସେମାନଙ୍କୁ ବ୍ରାହ୍ମଣ କୁହାଯାଏ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହନ୍ତି ଲୋକମାନେ ଯଦିଓ ବ୍ରାହ୍ମଣ କୂଳରେ ଜାତ ହୋଇଛନ୍ତି କିନ୍ତୁ ବ୍ରହ୍ମ ତତ୍ତ୍ୱକୁ ଜାଣନ୍ତି ନାହିଁ, ବ୍ରହ୍ମସୂତ୍ର ନ ଜାଣନ୍ତି, ବେଦାନ୍ତ ସୂତ୍ରକୁ ଜାଣନ୍ତି ନାହିଁ, ବ୍ରହ୍ମସୂତ୍ରେଣ ବ୍ରହ୍ମସୂତ୍ର ନ ଜାଣନ୍ତି, ବ୍ରହ୍ମସୂତ୍ରେଣ ଗର୍ବିତା, ବ୍ରହ୍ମସୂତ୍ରକୁ ଜାଣନ୍ତି ନାହିଁ, ବେଦାନ୍ତ ସୂତ୍ର ଜାଣନ୍ତି ନାହିଁ, ଖାଲି ବେଦ ଦୁଇ ପଇସାର ପଇସା ପକାଇ ଦେଇକି ସେମାନେ ହୁଅନ୍ତି ଆମେ ବ୍ରାହ୍ମଣ, ବ୍ରହ୍ମସୂତ୍ର ନ ଜାଣନ୍ତି, ବ୍ରହ୍ମସୂତ୍ରେଣ ଗର୍ବିତା, ଏଇଭଳି ଭାବରେ ରହିଛନ୍ତି। ବ୍ରାହ୍ମଣ କହିଲେ ଅନ୍ତତଃ ପକ୍ଷେ ସେମାନେ ବ୍ରହ୍ମକୁ ଜାଣିବେ, ସେମାନେ ଭଗବାନଙ୍କୁ ଜାଣନ୍ତି ନାହିଁ, ବ୍ରହ୍ମାଙ୍କୁ ଜାଣିବେ, କିନ୍ତୁ ଜାଣିପାରନ୍ତି, ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ସେମାନେ ଜାଣିପାରିବେ, ତା ଉପରକୁ ଜଣେ ଯିବେ ସେମାନେ ଜାଣିବେ ପରମାତ୍ମା। ପରମାତ୍ମା କହିଲେ ସେମାନେ ଯୋଗୀ, ଯୋଗୀ ଯେଉଁମାନେ ସେମାନେ ଭେଦ ପଢ଼ିଲେ ସେମାନେ ଜାଣିବେ ପରମାତ୍ମାଙ୍କୁ ଜାଣିବେ, ସେମାନେ ଭଗବାନଙ୍କୁ ଜାଣିପାରିବେ ନାହିଁ। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ବେଦ ପାଠ କଲେ ଭଗବାନଙ୍କୁ ଜାଣିବେ। ବେଦିଷ୍ୟ ସର୍ବିରହମେ ବେଦ୍ୟୋ, ବେଦରେ ଭଗବାନ ଏକମାତ୍ର ଭଗବାନ ହେଉଛନ୍ତି ଜାଣିବା ବସ୍ତୁ। ବେଦିଷ୍ୟ ସର୍ବିରହମେ ବେଦ୍ୟୋ, କିନ୍ତୁ ବେଦ ପାଠ କରିକରି ମଧ୍ୟ ଅଧିକାଂଶ ଲୋକ ଜାଣିପାରନ୍ତି ନାହି�। ଅଧିକାଂଶ ଲୋକ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି, ଜାମିମାଂ ପୁଷ୍ପିତାଂ ବାଚଂ ପ୍ରବଦନ୍ତି ଅଭିପଶ୍ଚିତ ବେଦବାଦ ରତା ପାର୍ଥ ନାନ୍ୟଦ ସ୍ଥିତି ବାଦିନ। ବେଦରେ ଏଭଳି କଥା ସବୁ ରହିଛି, ଏଭଳି ପୁଷ୍ପିତଂ ବାଚଂ, ବହୁତ ସୁନ୍ଦର କଥା ସବୁ ରହିଛି ପୁଷ୍ପିତଂ ବାଚଂ। କିନ୍ତୁ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ନୁହନ୍ତି ସେମାନେ ଭାବନ୍ତି ଏଇଟା ହେଉଛି ସାର ଜିନିଷ, ବେଦର ସାର ହେଉଛି ଏଇଟା। ବେଦର ସାର ହେଉଛି କ'ଣ ନା, ସ୍ୱର୍ଗକୁ ଯିବା, ଏତେ ସବୁ ଉପଭୋଗ ରହିଛି, ଏତେ ସବୁ କଥା ରହିଛି, ଆଉ ଏଇଟା ହେଉଛି ସାର, ବେଦର ସାର ବୋଲି ସେମାନେ କହନ୍ତି। ଜାମି ମା ପୁଷ୍ପିତାଂ ବାଚଂ ପ୍ରବଦନ୍ତି ଅଭିପଶ୍ଚିତ, ପ୍ରକୃତିରେ ବୁଦ୍ଧିମାନ ସେମାନେ ନୁହନ୍ତି, ବେଦ ପାଠ କରି ମଧ୍ୟ ସେମାନେ ବୁଦ୍ଧିମାନ ନୁହନ୍ତି। ତେଣୁ ବେଦ କ'ଣ, ଜାମି ମା ପୁଷ୍ପିତାଂ ବାଚଂ ପ୍ରବଦନ୍ତି ଅଭିପଶ୍ଚିତ, ବେଦ ବାଦରତା, ସେମାନେ ବେଦବିତ୍ ନୁହନ୍ତି, ବେଦ ବାଦରତା ନାନ୍ୟ ଦସ୍ତିଥି ବାହାଦିନ, ସେମାନେ କହନ୍ତି ବେଦରେ ଆଠରୁ ଆଉ କିଛି ଉନ୍ନତ ତତ୍ତ୍ୱ ନାହିଁ। ଯେତେବେଳେ ଭଗବାନଙ୍କ ଲୀଳା ଚାଲିଥିଲା, ଭଗବାନ ସ୍ୱୟଂ ଉପସ୍ଥିତ ଥିଲେ, ପାଞ୍ଚ ହଜାର ଭଗବାନ କଥା ଚାଲିଛି ଏଠି, ସେହି ସମୟର କଥା ଆମେ କହେ, ପାଞ୍ଚ ହଜାର ବର୍ଷ ତଳକୁ ଆମେ ଫେରିଯିବା ବର୍ତ୍ତମାନ, ବର୍ତ୍ତମାନ ସେହି ସମୟର କଥା ଚାଲିଛି, ପାଞ୍ଚ ହଜାର ବର୍ଷ ତଳର ଘଟଣା ଚାଲିଛି ଏଠି। ଆମେ ଯଦି ଠିକ୍ ଭାବରେ ଧ୍ୟାନରେ ଶୁଣିବା ବା ପଢ଼ିବା ତାହେଲେ ଜାଣିବା ପାଞ୍ଚ ହଜାର ବର୍ଷ ତଳର କଥା। ପାଶ୍ଚାତ୍ୟ ଜଗତ ଲୋକମାନେ କହନ୍ତି ଦୁଇ ହଜାର ବର୍ଷ ତଳେ ଲୋକମାନେ ଉଲଗ୍ନ ହେଇକି ରହୁଥିଲେ, ସେମାନେ କିଛି ଜାଣିନଥିଲେ, ଅଗ୍ନିର ବ୍ୟବହାର ଜାଣିନଥିଲେ, ଆଦି ମାନବ ସେମାନେ ସବୁ ମଣ ଜଙ୍ଗଲରେ ରହୁଥିଲେ, ଏଇଭଳି ଭାବେ ସେମାନେ କହୁଛନ୍ତି। ତାଙ୍କ କଥାକୁ ଯଦି ଆମେ ବିଶ୍ୱାସ କରିବା ତାହେଲେ ଏଇଟାକୁ ଆମେ ଭୁଲି ବୁଝିପାରିବା ନାହିଁ। ସିଏ ଦ୍ୱୈତ ଜ୍ଞାନ ବାଲା, ଇଏ ଅଦ୍ୱୈତ ଜ୍ଞାନ, ଅଦ୍ୱୈତ ଜ୍ଞାନ ଯେଉଁମାନେ ଜାଣିଛନ୍ତି ତାଙ୍କଠାରୁ ଆମେ ଅଦ୍ୱୈତ ଜ୍ଞାନ ବୁଝିବା, ଦ୍ୱୈତ ଜ୍ଞାନଠୁ ଅଦ୍ୱୈତ ଜ୍ଞାନ ବୁଝି ହେବ ନାହିଁ ଦ୍ୱୈତବାଦୀମାନଙ୍କ ଠାରୁ। ତେଣୁ ଇଏ ଯେଉଁ ରହିଛନ୍ତି, କେତେ ଉନ୍ନତ ସଭ୍ୟତା ଥିଲା, 2000 ବର୍ଷ ତଳର କଥା କ'ଣ, 2 ଲକ୍ଷ ବର୍ଷ ତଳର କଥା କୁହାଯାଇଛି, ଲକ୍ଷ ଲକ୍ଷ ବର୍ଷ ତଳର କଥା। ଏଇଠି ଯେଉଁ ଭଗବତ ଗୀତାର ଜ୍ଞାନ, ଭଗବତ ଗୀତାରେ ଭଗବାନ କହିଛନ୍ତି, ପ୍ରଭୁପାଦ ମହାରାଜ ତାଙ୍କର ଭାବାର୍ଥରେ କହିଛନ୍ତି, 20 ଲକ୍ଷ ବର୍ଷ ତଳରୁ, 20 ଲକ୍ଷ ବର୍ଷ ପୂର୍ବରୁ ଭଗବତ ଗୀତାର ଜ୍ଞାନ ମାନବ ସମାଜରେ ଥିଲା, ମାନବ ସମାଜରେ ଏଇସବୁ ଜ୍ଞାନ ଥିଲା। ଯେତେବେଳେ କ'ଣ, ଯେତେବେଳେ ଆରମ୍ଭ ହେଉଛି ଭୌତିକ ଜଗତ, କୋଟି କୋଟି ବର୍ଷ ତଳର ଘଟଣା, କୋଟି କୋଟି ବର୍ଷ, ଭଗବାନ ବ୍ରହ୍ମାଙ୍କର ଗୋଟିଏ ଦିନ ହେଉଛି 432 କୋଟି ବର୍ଷ। ସେହି ସମୟରେ ଯେତେବେଳେ ବ୍ରହ୍ମା ଯେତେବେଳେ ପ୍ରଥମ ସବୁ ପ୍ରଜା ସୃଷ୍ଟି କରିଥିଲେ, ତାଙ୍କର ଯେଉଁ ସୃଷ୍ଟି କରିଥିଲେ, ମନୁଙ୍କୁ ସୃଷ୍ଟି କରିଥିଲେ ସ୍ୱୟଂ ଭୁବ ମନୁ, ଭଗବାନ ବ୍ରହ୍ମା ହେଉଛନ୍ତି ସ୍ୱୟଂ ଭୁବ, ଭଗବାନଙ୍କର ପଦ୍ମନାଭ, ପଦ୍ମରୁ ସେ ଜାହାତ ହୋଇଛନ୍ତି, ତାଙ୍କ ନାମ ହେଉଛି ସ୍ୱୟଂଭୁବ, ସ୍ୱୟଂଭୁବଙ୍କ ଠାରୁ ଜାହାତ ହୋଇଛନ୍ତି ସ୍ୱୟଂଭୁବ। ସଂସ୍କୃତ ଭାଷାରେ ଟିକିଏ ଜ୍ଞାନ ଟିକିଏ ଥିଲେ ଏସବୁ ଦରକାର ହେବ, ନହେଲେ ଜାଣିପାରିବେ ନାହିଁ। ବହୁତ ଲୋକ କହନ୍ତି ଭାଗବତ ଗୀତା, ଭାଗବତ ଗୀତା ନୁହଁ, ଭଗବତ ଗୀତା, ଇଏ ଭାଗବତ ଅଲଗା, ଭାଗବତ ଅଲଗା। ସଂସ୍କୃତ ଭାଷାରେ ଯେଉଁ ଜ୍ଞାନ ନଥିବ ସେମାନେ କହିବେ, ବହୁତ ବଡ଼ ବଡ଼ ସବୁ କହୁଛନ୍ତି ଭକ୍ତମାନେ ମଧ୍ୟ ଏଇଭଳି ଭାବେ, ଭାଗବତ ଗୀତା, ଭାଗବତ ଗୀତା ନୁହଁ, ଭାଗବତ ଗୀତା। ତେଣୁ ଇଏ ଏଇସବୁ ସଂସ୍କୃତ ବିଷୟରେ ଟିକେ ଜ୍ଞାନ ନିହାତି ଆବଶ୍ୟକ, ସମସ୍ତଙ୍କର ଜ୍ଞାନ ନିହାତି ଦରକାର। କାରଣ ଆମେ ସଂସ୍କୃତ ଭାଷାରେ କଥା କହୁ, ମାନେ ସଂସ୍କୃତ ଭାଷାକୁ ସବୁ ବର୍ତ୍ତମାନ କହିବା, ସଂସ୍କୃତ ଭାଷାରେ ସବୁ କଥା ସଂସ୍କୃତ ଭାଷାରେ ଲେଖା ହେଇଛି, ବ୍ୟାସଦେବ ସଂସ୍କୃତ ଭାଷାରେ ଲେଖିଛନ୍ତି, ତେଣୁ ଅନ୍ତତଃ ପକ୍ଷେ ଆମକୁ ସଂସ୍କୃତ ଭାଷା ଜାଣିବାକୁ ପଡ଼ିବ, କିଛି କିଛି ଜାଣିବାକୁ ପଡ଼ିବ, ପୂର୍ଣ୍ଣ ନ ଜାଣିଲେ ମଧ୍ୟ। ତେଣୁ ଏସବୁ ଭୁଲ ଭାଲ ରହୁଛି, ଭଗବତ ଗୀତା ଭାଗବତ ନୁହଁ, ଭାଗବତ ଗୀତା ନୁହଁ, ଭଗବାନଙ୍କ ମୁଖପତ୍ରରୁ ଯାହାତ ହୋଇଛନ୍ତି ଭାଗବତ, ଭାଗବତ କହିଲେ ଭଗବାନଙ୍କ ସମ୍ବନ୍ଧୀୟ, ଭଗବାନଙ୍କ ଠାରୁ ଆସୁଛି ବା ଏଇ ଅନ୍ୟ ଜିନିଷ ସବୁ, ଭଗବାନ ଭକ୍ତ ଏମାନେ ସବୁ ଭାଗବତ। ତେଣୁ ये जो रही कौन जो मुझे जो से बेदरे जिते भगवान से स्वयं थे उपस्थित थे ये घटना मतलब से 5000 वर्ष तलर घटना आ गोटे कथा कहती से जो स्वयंभू मनु कथा स्वयंभू मनु कर्दम जिते बहुत करने 10000 वर्ष धरी तपस्या करते ये ब्रह्मांकर पुत्र कर्दम तृतीय स्कंद वर्णना कर समय भगवान आसी पहुँचीगले उपस्थित हो गए सत्ययुगर भगवान जो आसती कृति कौन भगवान सत्ययुगर शुक्ल शुक्ल वर्णन आसी सी होती कर्दम मुनि सामन उपस्थित थे भगवान से शुक्ल भगवान शुक्लांबरधर विष्णु उपस्थित थे तेणु सीता कहले सी सब कथ रही आम एत आलोचना करवा ना खाली मेन पॉइंटा कह सी कहले आज को दुई दिन परसो दुई दिन पर तुम पाखे आसी पहुँचे स्वामी मनु आस पहुँचे कन्या को आणिक सी तुम उपयुक्त पत्नी ये भाव में कथी कहीकि जाते तेणु जत भगवान चलीगले भगवान ये कर्दम तपस्या देखिकी चक्षु लोतक बिंदु झरी पड़ा से जो रही पुष्करणी रही तार नाम हूँ बिंदुसागर बिंदुसागर भगवान चक्षुर लोतक से निर्गत होता ये तपस्या देखिकी 10000 वर्ष धरी तपस्या करते प्रजा सृष्टि कर ब्रह्मा कह प्रजा सृष्टि कर सी तपस्या करुले तेणु ये सब बहुत कथा रही किंतु जोबले आसिले स्वयंभू मनु आस दुई दिन पर आसिले पत्नी सतरूपा एवं तर कन्या तीन कन्या रही गोटे कन्या को आने आसते देवहूति द्वितीय कन्या बोधे आकुति देवहूति प्रसूति बोली कह जाए जहाँ भी हूँ आणिक आसते देवहूति से ही प्रसंग एक कहुची जोबले सी स्वयंभू मनु कहले मोर कन्या को बहुत करने बहुत करने आप आजीवन ब्रह्मचारी व्रत धारण करना आप बहुत करेंगे तेणु मु मोर एक कन्या को आनी उपयुक्त आपण कन्या आपण पत्नी हे उपयुक्त पत्नी आपण ग्रहण करतु ये कहले से ही समय ये कहते कर्दमुनि कहते से तपस्या कर कि जाकि शुणु नए कौट कौन है न्यूज कौन है कौन न्यूज फूज शुणु नी कि सी सब पाकर ज्ञान आस सब खबर आसी पहुँची जाऊँगी ये तपस्वी रही सब खबर जानते तेणु सी से कही आपण कन्या होती देवहूति सी जोबले सी मनुकर छात उपर बहुत बड़ बिल्डिंग से समय कथा लक्ष लक्ष वर्ष तलर कथा बिल्डिंग छात उपर जिते कंदुक खेलुले बल खेलुले से समय जड़े गंधर्व जाकर उड़ा विमान जाऊले विमान जाऊले ये जो रही कन्या कन्या जो खेलुले बल खेलुले से समय पादर जो रही नुपुर लगी नुपुर ऋणुझुणु शब्द शुणिकी ऋणुझुणु शब्द शुणिकी ये कह जा विश्वावसु नेपत स्वादिमानाथ से मोहित हो गले रूप देखिकी मोहित हो गले विमान गंधर्व माने बहुत उन्नत स्तर गंधर्व माने किंतु ये कन्या सौंदर्य थिला विलोक्य समूह विमूढ़ चेता मोहित हो गले से विमान रु तड़े पड़ गले भाव घटना है तेणु आमर कहार उद्देश्य थिला जे यही भाव एत सभ्यता एत उन्नत थिला सत्ययुगर आम शुणे भगवान रामचंद्रकर कथा आसव चेता युगर घटना तापूर्व सत्ययुगर घटना रही द्वापर युगर भगवान कृष्ण आसते 5000 वर्ष तलर कथा तेणु जो मैंने प्रकृत ज्ञान नहीं मनगढ़ा कथा सब कहती से मैंने यही भाव कथा कहे 2000 वर्ष तले लोक मैंने किसी जान नथिले ज्ञान नथिला आमर सब ज्ञान रही भाव से समय जो ज्ञान से मिला बर्तमान मत अच्छी से ज्ञान हूँ अद्वैय ज्ञान जो ज्ञान मध्यम ये भौतिक जगत समस्या आगे से समाधान करें ଏମାନେ ଭାବୁଛନ୍ତି ଆମେ ବହୁତ ଅଲଟ୍ରା ମଡ଼ର୍ଣ୍ଣ ବହୁତ ବହୁତ ଜ୍ଞାନ ଆମର ରହିଛି, କିନ୍ତୁ ଏ ସମସ୍ୟାର ସମାଧାନ କରିପାରିବେ ନାହିଁ। ତେଣୁ ଏଇଭଳି ଭାବରେ ସେମାନେ ଏତେ ଉନ୍ନତ ସ୍ତରରେ ଥିଲେ। ତେଣୁ ଏଇଟା ଯେଉଁ ରହିଛନ୍ତି ଇଏ କ'ଣ ଯେଉଁ ମହାଭାରତ ସେମାନଙ୍କ ପାଇଁ କୁହାଗଲା, କେଉଁ ପଏଣ୍ଟ ଥିଲା ଯେ ଭଗବାନ ଯେତେବେଳେ ଲୀଳା ଚାଲୁଥିଲା ସେଇ ଦ୍ୱାପର ଯୁଗର କଥା, ଭଗବାନ ଦ୍ୱାପର ଯୁଗର ଅନ୍ତିମରେ ଭଗବାନ ଲୀଳା ଚାଲୁଥିଲା। ତେଣୁ ଭଗବାନ ଗୋଟେ ଥର ଦଶମ ସ୍କନ୍ଧ 22 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ ସେଇ ସମୟରେ ସକାଳୁ ସକାଳୁ ଆସିଯାଇଛନ୍ତି, ମାର୍ଗଶିର ମାସ ପୂର୍ଣ୍ଣମୀ ତିଥି, ମାର୍ଗଶିର ମାସ ପୂର୍ଣ୍ଣମୀ ତିଥି, ଗୋପୀମାନେ କୁମାରିକା ଛୋଟ ପିଲା ବଡ଼ ନୁହଁ, କୁମାର 5 ବର୍ଷ, କୁମାର ମାନେ 5 ଅଧିକ ହେଲେ ବହୁ ଗଣ୍ଡ ଆସିବ, ସେମାନେ ସବୁ କ'ଣ କରୁଥିଲେ ନା ଭଗବାନଙ୍କୁ ପତି ରୂପରେ ପ୍ରାପ୍ତ ହେବା ପାଇଁ ଇଏ ଯେଉଁ ରହିଛନ୍ତି ପୂଜା କରୁଥିଲେ, ଦେବୀ ମେ କ'ଣ ଯେଉଁ ରହିଛନ୍ତି କାତ୍ୟାୟନୀ, କାତ୍ୟାୟନୀ ଦେବୀଙ୍କୁ ପୂଜା କରୁଥିଲେ, ମାର୍ଗଶିର ମାସ ପୂର୍ଣ୍ଣମୀ ତିଥିରେ ତାଙ୍କର ବ୍ରତ ସେ ପାଇଗଲେ, ଫଳ ପାଇଗଲେ, ଭଗବାନ ଆସି ପହଞ୍ଚିଗଲେ। ଭଗବାନ ସେ ଚାହୁଁଥିଲେ ତାଙ୍କର ପତି ରୂପରେ ପ୍ରାପ୍ତ ହେବା ପାଇଁ, ଭଗବାନ ଆସି ପହଞ୍ଚିଗଲେ ତାଙ୍କ ପତି ରୂପରେ, ତାଙ୍କର ବସ୍ତ୍ରକୁ ସବୁ ନେଇଗଲେ। ତେଣୁ ଇଏ ତା'ର ମିନିଂ ହେଉଛି ଏଇଟା, ସେ ତାଙ୍କର ପତି ରୂପ ସେ ତାଙ୍କର ତାଙ୍କୁ ତାଙ୍କର ପତ୍ନୀ ରୂପରେ ଗ୍ରହଣ କଲେ, ଏସବୁ କଥା ରହିଛି। ଯାହା ହଉ ସେଇ ପରେ ପରେ ସେ ଚାଲିଯାଇଛନ୍ତି, ତାଙ୍କର ସାଙ୍ଗ ବାଳକମାନେ ସବୁ ଆଗରେ ଯାଇ ଚାଲିଯାଇଛନ୍ତି ଗାଭୀମାନଙ୍କୁ ନେଇକରି, ଗାଭୀ ନୁହଁ ତ ବତ୍ସାମାନଙ୍କୁ, କାରଣ ସେ ସମୟରେ 22 ଅଧ୍ୟାୟ କହିଲେ ତାପରେ ଗାଭୀମାନଙ୍କୁ ନେଇଥିବ ବୋଧେ, ଗାଭୀମାନଙ୍କୁ ନେଇଛନ୍ତି। ଭଗବାନଙ୍କର 6 ବର୍ଷରୁ ଆରମ୍ଭ ହୋଇଯାଇଛି ଗାଭୀ ଗୋଚାରଣ, 5 ବର୍ଷ ପର୍ଯ୍ୟନ୍ତ ଭଗବାନ ବତ୍ସ୍ୟଚାରଣ କରୁଥିଲେ। ତେଣୁ ଇଏ 22 ଅଧ୍ୟାୟର କଥା, ତେଣୁ ଆମେ ଅନୁମାନ କରିବା ଯେ ଗୋଚାରଣ କରୁଥିଲେ। ତେଣୁ ଏହିଭଳି ଭାବରେ ଯେତେବେଳେ ତାଙ୍କ ସାଙ୍ଗ ବାଳକମାନେ କହିଲେ ଯେ କୃଷ୍ଣ ତୁମେ ଏତେ ସବୁ ଅସୁରମାନଙ୍କୁ ହତ୍ୟା କରୁଛ, ଏବେ ଗୋଟେ ଆମ ପାଖରେ ଅସୁର ଆସି ପହଞ୍ଚିଯାଇଛି, ସେ ଅସୁରକୁ ଟିକେ ହତ୍ୟା କର। ନା କ'ଣ ସେ ଅସୁର ନା ଆମର କ୍ଷୁଧା, କ୍ଷୁଧା ରୂପକ ଅସୁର ଆମର ସେ ପହଞ୍ଚିଯାଇଛି, ତୁମେ ତାକୁ ହତ୍ୟା କର। ସାଙ୍ଗ ବାଳକମାନଙ୍କୁ ତ ଥଟାତାଂଶ ହୁଏ, ପରିହାସ ହୁଏ, ଏଭଳି ଭାବରେ ରହିଛି। ତେଣୁ ଭଗବାନ ଜାଣିଲେ, ଭଗବାନ ଏଇଟା କାହିଁକି କଲେ ଏ ଲୀଳାଟି, ଏ ପ୍ରତି ଲୀଳାର ସବୁ ରହିଛି ତାତ୍ପର୍ଯ୍ୟ ରହିଛି, ଏ ଲୀଳାଟି କାହିଁକି କଲେ ନା ଯେଉଁ ରହିଛନ୍ତି ବ୍ରାହ୍ମଣମାନେ ରହିଛନ୍ତି ତାଙ୍କର ପତ୍ନୀମାନଙ୍କର ଭକ୍ତିକୁ ସ୍ଥାପନ କରିବା ପାଇଁ ଏ ଲୀଳାଟି କଲେ। ଜୟ ଦ୍ୱିଜ ପତ୍ନୀ ଜୟ ନାଗକନ୍ୟା, କ'ଣ ଦ୍ୱିଜ ପତ୍ନୀମାନେ କେତେ ଉନ୍ନତ ସ୍ତରର, ତାଙ୍କର ଭକ୍ତିକୁ ସ୍ଥାପନ କରିବା ପାଇଁ ଏ ଲୀଳାଟି କଲେ। ତେଣୁ ସେ ତାଙ୍କର ସାଙ୍ଗ ବାଳକମାନଙ୍କୁ କହିଲେ ଠିକ୍ ଅଛି ଦେଖ, ଏ ନିକଟରେ ଭଗବାନ ସେ ସମୟରେ ମଥୁରା ପାଖାପାଖି ପହଞ୍ଚିଯାଇଥିଲେ ଗୋଚାରଣ କରିବା ପାଇଁ। ତେଣୁ ଦେଖିଲେ ଏଇ ଯେଉଁ ରହିଛନ୍ତି ତମ୍ବୁ ଲାଗିଛି, ବିରାଟ ବିରାଟ ତମ୍ବୁ ହୋଇଛି, ସୁହା ସୁହା ସବୁ ଅଗ୍ନି ଆସୁଛି, ଧୂଆଁ ଆସୁଛି, ଏଇଠି ସବୁ ବ୍ରାହ୍ମଣମାନେ ଯଜ୍ଞ କରୁଛନ୍ତି, ତୁମେ ଯାହ ସେଇଠି ତାଙ୍କୁ ମାଗିବ, ସବୁ ବହୁତ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିଛନ୍ତି, ଆଉ କହିବ ମୋ ଆମ କଥା କହିବ, ସେ ତୁମକୁ ଦେବେ ଖାଦ୍ୟ, ଏସବୁ କହିଲେ। ତେଣୁ ସେମାନେ ଗଲେ, ଗଲେ ତାଙ୍କ ପାଖକୁ, ତାଙ୍କୁ ପ୍ରଣାମ କରିକିରି କହିଲେ ଭୂ ଭୂମି ଦେବତା, ଏଇଭଳି ଭାବେ ତାଙ୍କୁ ସମ୍ମାନ କରିକି ତାଙ୍କୁ କହିଲେ କିଛି ଖାଦ୍ୟ ଆମର ଦରକାର, ଭଗବାନ ଆସିଛନ୍ତି ଏଇଠି ନିକଟରେ ଅଛନ୍ତି କୃଷ୍ଣ ବଳରାମ, ତାଙ୍କୁ କ୍ଷୁଧା ହେଉଛି, ତାଙ୍କୁ କିଛି ଖାଦ୍ୟ ପ୍ରଦାନ କରନ୍ତୁ। କିନ୍ତୁ ସେମାନେ ଶୁଣିଲେ ନାହିଁ, ବ୍ରାହ୍ମଣମାନେ ଶୁଣିଲେ ନାହିଁ, ଏ ବିପ୍ର ବିପ୍ରରୁ ଆସିଲା ଏ ପଏଣ୍ଟ ସବୁ। ବିପ୍ର ବ୍ରାହ୍ମଣ କ'ଣ ନା ଜାମିମାଙ୍କୁ ପୁଷ୍ପିତାଙ୍କୁ ବାହାଚଙ୍ଗ, ଭେଦରେ ଏଇ ଯେଉଁ ରହିଛି ଉନ୍ନତ କଥା ରହିଛି ସ୍ୱର୍ଗ ଲୋକକୁ ଯିବା ଏସବୁ କଥା ଏଭଳି ଭାବରେ ଆକର୍ଷିତ ହେଇ ରହିଛନ୍ତି, ଆଉ ଭଗବାନ କ'ଣ, ଏଇଟା ହେଉଛି ଶ୍ରେଷ୍ଠ, ଆଉ କିଛି ଅନ୍ୟ କିଛି ବସ୍ତୁ ନାହିଁ, ସାର ବସ୍ତୁ କିଛି ନାହିଁ। ତେଣୁ ତାଙ୍କ କଥା ଶୁଣିଲେ ନାହିଁ, ସେମାନେ କାନରେ ପୁରେଇଲେ ନାହିଁ ତାଙ୍କ କଥା, ସେମାନେ କିଛି ସମୟ ସେଇ ପ୍ରଣାମ କରିକି ତାପରେ ଫେରିଗଲେ, ଆଉ କ'ଣ କରିବେ, ବାଧ୍ୟ ଫେରିଗଲେ। ଯେତେବେଳେ ଫେରିକି ଯାଉଛନ୍ତି ସେତେବେଳେ ପୁଣି କହିଲେ, କୃଷ୍ଣ କହିଲେ, ସେ ତାଙ୍କୁ ଯାହା ପଠେଇଲ ସେ କିଛି ଶୁଣିଲେ ନାହିଁ, କାରଣ ଭଗବାନ ଏବଂ ତାଙ୍କର ସାଙ୍ଗ ବାଳକମାନେ ପ୍ରକୃତ କ୍ଷୁଧା ନାହିଁ, କାରଣ ତାଙ୍କର ଶରୀର ଆମ ଭଳି ନୁହଁ, ଦିବ୍ୟ ଶରୀର, ଏବଂ ଭଗବାନ ଚାହିଁଥିଲେ ମଧ୍ୟ ସବୁକିଛି ସୃଷ୍ଟି କରିପାରିଥାନ୍ତି, ସେଇଠିକି ଅନେକ ପ୍ରକାର ଖାଦ୍ୟ ସବୁ କରିପାରିଥାନ୍ତି ସେଇଠି, କିନ୍ତୁ ଭଗବାନ ଏ ଲୀଳାଟି କରୁଛନ୍ତି କାହିଁକି ନା ସେ ବ୍ରାହ୍ମଣ ପତ୍ନୀମାନଙ୍କୁ ସେ କହିନାହାନ୍ତି ତମେ ତାଙ୍କୁ କହିଲେ ତମେ ଯାଅ ପୁଣି ଆଉ ଥରେ ଯାଅ, ଯେତେବେଳେ କହିଲେ ସେମାନେ କହିଲେ ଆମେ ଆଉ ଯିବୁନୁ ସେଠିକି, ସେ ଆମ କଥା ଶୁଣିଲେ ନାହିଁ, ଆମେ ସେଠି ଯିବୁ ନାହିଁ। କିନ୍ତୁ ଭଗବାନ କହିଲେ ଏଥର ତମେ ତାଙ୍କ ପାଖକୁ ଯିବ ନାହିଁ, ପତ୍ନୀମାନଙ୍କ ପାଖକୁ ଯିବ ବୋଲି କହିଲେ। ସେ କହିଲେନି ତାଙ୍କ ପତ୍ନୀମାନଙ୍କ ପାଖକୁ ଯିବ ବୋଲି, ସେ କହିଲେ ଖାଲି ପତ୍ନୀମାନଙ୍କ ପାଖକୁ ଯିବ, ତାମାନେ ସେମାନେ ଭଗବାନଙ୍କ ପତ୍ନୀ, ଭଗବାନ ତାଙ୍କର ସେ ତାଙ୍କ ପତ୍ନୀମାନେ ବ୍ରାହ୍ମଣ ପତ୍ନୀମାନେ ଭଗବାନଙ୍କୁ ମାଧୁର୍ଯ୍ୟ ଭାବରେ ଆରାଧନା କରୁଥିଲେ, ତାଙ୍କୁ ସ୍ୱାମୀ ରୂପରେ ଗ୍ରହଣ କରିଥିଲେ, ଇଏ ମଧ୍ୟ ତାଙ୍କ ପତ୍ନୀ ରୂପରେ ଗ୍ରହଣ କରିଛନ୍ତି। ଆପଣମାନେ ସେ ଦଶମ ସ୍କନ୍ଧ 22 ଅଧ୍ୟାୟରେ ସେ ଅଛି, 23 ଅଧ୍ୟାୟରେ ଏଇଟା ଅଛି ବର୍ଣ୍ଣନା କରାଯାଇଛି। ସେ କହିଛନ୍ତି ଯାହା ପତ୍ନୀମାନଙ୍କ ପାଖକୁ ଯା, ବ୍ରାହ୍ମଣ ପତ୍ନୀମାନେ, ଜୟ ଦ୍ୱିଜ ପତ୍ନୀ ଜୟ ନାଗ କନ୍ୟା ଗଣ ଭକ୍ତି ତେଜାହାର ପାଇଲ ଗୋବିନ୍ଦ ଚରଣ। ଏତେ ଉନ୍ନତ ସ୍ତରର ତାଙ୍କ ସ୍ୱାମୀମାନେ ଏତେ ବେଦ ପାଠ କରିଛନ୍ତି, ବେଦ ବାହାଦରତା ଭଗବାନଙ୍କୁ ଜାଣିପାରିଲେ ନାହିଁ, ଭଗବାନ ସେଠି ଉପସ୍ଥିତ ରହିଛନ୍ତି, ଯାହାକୁ ବିଷୟରେ ପଢ଼ୁଛେ ଆମେ ସେଇ ବିଷୟରେ ସେଇ ଭଗବାନ ଆସି ଉପସ୍ଥିତ ସେଇଠି ରହିଛନ୍ତି, ଏତେ ସୌଭାଗ୍ୟ ତାଙ୍କର ଥିଲା। ଏବଂ ସେଇ ସୌଭାଗ୍ୟ ମଧ୍ୟ ଆମର ରହିଛି, ଏ ଅଦ୍ୟ ବସ୍ତୁ ସେଇଥିପାଇଁ ସେଇଭଳି ଆମେ ତାଙ୍କ କଥା ଯେତେବେଳେ କହୁଛେ ଆମେ ତାଙ୍କର ସଙ୍ଗ ଲାଭ କରୁଛେ, ଅଦ୍ୟ ଜ୍ଞାନ ହେଉଛି ଏଇଭଳି ଭାବରେ, ଆମେ ଦ୍ୱୈତ ଜ୍ଞାନ ଭଳି ଚିନ୍ତା କରିବା ନାହିଁ, ଭଗବାନ କଥା ହଉ ଭଗବାନ ଭିତରେ କୌଣସି ତଫାତ ନାହିଁ। ତେଣୁ ଯାହା ବି ହଉ ଭଗବାନ ସେଠି ରହିଛନ୍ତି, କିନ୍ତୁ ଭଗବାନଙ୍କର ବୁଝିପାରିଲେ ନାହିଁ, ସେମାନେ ଭଗବାନ ଗୁରୁତ୍ୱକୁ ବୁଝିପାରିଲେ ନାହିଁ, ଶୁଣିଲେ ନାହିଁ। ତାଙ୍କ ପତ୍ନୀମାନଙ୍କୁ ଯେତେବେଳେ ଗଲେ, ତାଙ୍କ ପତ୍ନୀମାନେ ଏମାନେ ଯେତେବେଳେ ବ୍ରାହ୍ମଣଙ୍କର ଆମର ବୃନ୍ଦାବନରୁ ସବୁ ଗୋପୀମାନେ ଯାଆନ୍ତି ବିକ୍ରି କରିବା ପାଇଁ ସବୁ, ସେମାନେ ସବୁ ଭଗବାନ ଲୀଳାକୁ ସବୁ ତାଙ୍କ ପାଖରେ କହନ୍ତି। ଆଜି ଛୋଟ ପିଲା ଥିଲେ, 6 ଦିନର ଥିଲେ, ସେ ଆଜି ପୁତନାକୁ ହତ୍ୟା କରିଛନ୍ତି। ଏଇଭଳି ଭାବେ ବୃନ୍ଦାବନ କର ଲୀଳା ଧରି ଗୋପବେଶ ସେ ଲୀଳାର ଅନ୍ତ ପ୍ରଭୁ ନାହିଁ ପାୟ ଶେଷ। ବୃନ୍ଦାବନ ଲୀଳାର ଅନ୍ତ କେହି ପାଇପାରିବେ ନାହିଁ। ତେଣୁ ଗୋପୀମାନେ ଯେତେବେଳେ ଯାଆନ୍ତି ଏଇ ଯେଉଁ ବିକ୍ରି କରିବା ପାଇଁ, ବିକ୍ରେତୁ କାମା କ୍ଷୀଳ ଗୋପ କନ୍ୟା ମୁରାରି ପାଦାର୍ପିତ ଚେତ ବୃତ୍ତି ଦଧ୍ୟାଧିକଂ ମୋହବ ସାଦ ବୋଚାତ ଗୋବିନ୍ଦ ଧାମ ଧର ମାଧବେତି। ଗୋପୀମାନେ ଯେତେବେଳେ ଦହି ଲହୁଣୀ ଇତ୍ୟାଦି ସବୁ ନେଇକି ଯାଆନ୍ତି, ସେମାନେ କହନ୍ତି ନାହିଁ ଦହି ନବ କି ଦୁଧ ନବ କି ଲହୁଣୀ ନବ, ସେ କହନ୍ତି ଗୋବିନ୍ଦ ନବ ନା ଦାମୋଦର ନବ ନା ମାଧବ ନବ, ଏଇଭଳି କଥା ରହିଛି। ଏଭଳି ଭାବେ ଭଗବାନଙ୍କର ମୋହ ହେଇଯାଆନ୍ତି ସେମାନେ ଗୋପୀମାନେ, ଏବଂ ବ୍ରାହ୍ମଣୀମାନଙ୍କୁ ସବୁ ଭଗବାନଙ୍କ ଲୀଳାକୁ ସବୁ କହନ୍ତି। ଏଇ ତାଙ୍କଠାରୁ ଶୁଣିକିରି ଭଗବାନ କଥା, ଏ ଭଗବାନ ଭକ୍ତ ହେଇଯାଇଛନ୍ତି ଶ୍ରବଣ ମାଧ୍ୟମରେ। ଭାଗବତ 11 ସ୍କନ୍ଧ 12 ଅଧ୍ୟାୟରେ ଏସବୁ କଥା ରହିଛି, ଏ ସତ୍ସଙ୍ଗର ମହିମା। ସତ୍ସଙ୍ଗର ମହିମାରେ ଏଇଟା ବର୍ଣ୍ଣନା କରେ ଯେ ଭଗବାନ ନିଜେ କହୁଛନ୍ତି ଉଦ୍ଧବଙ୍କୁ, ସତ୍ସଙ୍ଗର ମହିମା ଏତେ ରହି ସତ୍ସଙ୍ଗର ମହିମା। ଏମାନେ ସବୁ ଏ ଗୋପୀମାନଙ୍କର ସଙ୍ଗ ଲାଭ କରି ତାଙ୍କଠାରୁ କଥା ଶୁଣିକିରି ଭଗବାନ ଭକ୍ତ ହେଇଯାଇଛନ୍ତି। ବ୍ରାହ୍ମଣମାନେ ଏତେ ସବୁ ଅଧ୍ୟୟନ କରିଛନ୍ତି, ଭଗବାନ ଜାଣିନାହାନ୍ତି, ସେ ବିପ୍ରରେ ରହିଛନ୍ତି ବ୍ରହ୍ମ, ସେମାନେ କହୁଛନ୍ତି କେମିତି ଉନ୍ନତ ଲୋକକୁ ଯିବା ଏଇଭଳି ଭାବେ। ତେଣୁ ବ୍ରାହ୍ମଣ ପତ୍ନୀମାନେ ଯେତେବେଳେ ଶୁଣିଲେ, ସାଙ୍ଗେ ସାଙ୍ଗେ ସବୁ ଖାଦ୍ୟପଦ ସବୁ ରୋଷେଇ କରିଥିଲେ, ବହୁତ ପ୍ରକାର ଆଇଟମ୍ ହେଇଥିଲା, ସବୁ ଧରିକି ଚାଲିଲେ, ବିରାଟ ବିରାଟ ସବୁ ବୋଝ ଧରିକି ଚାଲିଲେ, ସବୁ ଯାହା ସବୁ ଥିଲା ଧରିକି ଚାଲିଲେ। ଏବଂ ତାଙ୍କର ସ୍ୱାମୀ ତାଙ୍କର ପିତା ଅନ୍ୟମାନେ ଯିଏ ସବୁ ଥିଲେ ସେ ବାଧା ଦେଉଛନ୍ତି, କିନ୍ତୁ ସେ ମାରିଲେ ନାହିଁ, ତାଙ୍କର ସମସ୍ତ ଶକ୍ତି ପ୍ରୟୋଗ କରିକିରି ଏ ବ୍ରାହ୍ମଣୀମାନେ ତାଙ୍କର ସବୁ ଧରିଛନ୍ତି, ଖାଦ୍ୟ ସବୁ ଧରିଛନ୍ତି, ବହୁତ ବହୁତ ଭାରି ଖାଦ୍ୟ ସବୁ ଧରିଛନ୍ତି, କିନ୍ତୁ ତଥାପି ତାଙ୍କୁ ଅଟକେଇ ପାରିଲେ ନାହିଁ। ଏ ଭଗବାନଙ୍କର ଚିତ୍ଶକ୍ତିର ବଳ, ଚିତ୍ଶକ୍ତିର ବଳ ସେମାନେ ପ୍ରାପ୍ତ ହେଇଛନ୍ତି, ତେଣୁ ତାଙ୍କୁ ଅଟକେଇ ପାରିଲେ ନାହିଁ, ସେ ଆସି ପହଞ୍ଚିଗଲେ। ଏସବୁ କଥା 10 ସ୍କନ୍ଧ 23 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଯାହା ହଉ ଏସବୁ ବିସ୍ତାର କଥା ରହିଛି। ଭଗବାନ ସେ ଖାଦ୍ୟ ଗ୍ରହଣ କରି ତାଙ୍କୁ ଫେରାଇଦେଲେ, ଫେରାଇଲେ ତାଙ୍କୁ, କିନ୍ତୁ ସେମାନେ କହିଲେ ନା ଆମେ ଯିବୁ ନାହିଁ, ନା କାହିଁକି ନା ଆମେ ଯେଉଁ ଆସିଲୁ ଆମକୁ ସେ ବାଧା ଦେଇଥିଲେ, ଆମେ ଛାଡ଼ିନଥିଲେ, ବର୍ତ୍ତମାନ ଆମେ ଯଦି ଯିବୁ ଆମକୁ ସେ ଆଲାଉ କରିବେ ନାହିଁ ଆଉ। କିନ୍ତୁ ସିଏ କହିଲେ, ଭଗବାନ କହିଲେ, ଦେଖ ମୋର ଶରଣରେ ଯିଏ ଆସେ ସେ ପୂଜ୍ୟ ହେଇଯାଏ, ମୋର ଶରଣରେ ଯିଏ ଆସେ ସେ ପୂଜ୍ୟ ହେଇଯାଏ, ଦେବତାମାନେ ମଧ୍ୟ ତାଙ୍କ ପୂଜା କରନ୍ତି। ତେଣୁ ବହୁତ ଅନିଚ୍ଛା ସତ୍ତ୍ୱେ ସେମାନେ ଫେରିଲେ, ଫେରିଲା ପରେ ସେ ବ୍ରାହ୍ମଣମାନଙ୍କର ରିଆକ୍ସନ୍ କିଭଳି ଥିଲା ବର୍ଣ୍ଣନା କରାଯାଇଛି ଭାଗବତରେ। ସେମାନେ ନିଜକୁ ଧିକ୍କାର କରିଛନ୍ତି, ସେମାନେ ଏତେ ଉନ୍ନତ ସ୍ତରରେ ଥିଲେ ଭଗବାନ ବୁଝିପାରିଲେନି। ଦଶମ ସ୍କନ୍ଧ 23 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ନିଜକୁ ଧିକ୍କାର କରିଛନ୍ତି, ଏତେ ସବୁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ଏତେ ସବୁ ବୁଦ୍ଧି ରହିଛି, ଏତେ ସବୁ କ'ଣ ଦକ୍ଷ ରହିଛି, ଦକ୍ଷ ସବୁ ରହିଛନ୍ତି। ଧିକ୍ ଜନ୍ମ ନ ତ୍ରିଭୁତ ଧିକ୍ ତ୍ରିଭୁତ ଧିକ୍ ବ୍ରତଂ ଧିକ୍ ଭୌଗ୍ୟତା ଧିକ୍ କୁଳମ ଧିକ୍ କ୍ରିୟା ଧାକ୍ଷ୍ୟମ ବିମୁଖା ଯେହେତୁ ଅଧକ୍ଷ ଯେ ନିଜକୁ ଧିକାର କରିଛନ୍ତି। ଆମର ବ୍ରାହ୍ମଣ କୁଳରେ ଜନ୍ମ ହେଇଛେ, ଆମର ରହିଛି ବହୁତ ପ୍ରକାର ବ୍ରାହ୍ମଣର ସବୁ କାର୍ଯ୍ୟ ରହିଛି, ଯଜନ ଜାଜନ ପଠନ ଇତ୍ୟାଦି ସବୁ ରହିଛି, ତ୍ରିଭୁତ ଏସବୁ ରହିଛି, ଧିକ୍ ଆମର ବ୍ରତ ରହିଛି, ସବୁ ପୂଜା ଆରାଧନା କରୁଛୁ, ଆଉ ଭୌଗ୍ୟତା ବହୁ ଜ୍ଞାନ ରହିଛି, ବେଦ କହିଲେ ଜ୍ଞାନ ସବୁ ଜ୍ଞାନ ତାଙ୍କ ପାଖରେ ରହିଛି। ଧିକ୍ କୁଳ ନିଜର କୁଳକୁ ଧିକାର କରିଛନ୍ତି, ଧିକ୍ କ୍ରିୟା ଦାକ୍ଷ୍ୟ ଆମେ ଯେଉଁ ଯଜ୍ଞ ଇତ୍ୟାଦି କରୁଥିଲୁ ବହୁତ ଏକ୍ସପର୍ଟ ଥିଲୁ ଦକ୍ଷ, ଏ ଦକ୍ଷତାକୁ ଧିକ୍ କାହିଁକି ନା ବିମୁଖା ଯେ ତୁ ଅଧକ୍ଷ ଯେ ଅଧକ୍ଷ ଯେ ଭଗବାନ ଆସିଥିଲେ ଆମେ ଜାଣିପାରିଲୁ ନାହିଁ, ତାଙ୍କୁ ବୁଝିପାରିଲୁ ନାହିଁ, ତମେ ବୁଝିପାରିଲ, ତମେ କୌଣସି ପାଠ ପଢ଼ିନ, କିଛି କରିନ, ତମେ କୌଣସି ବ୍ରାହ୍ମଣ ଦୀକ୍ଷା ନେଇନ, ଏସବୁ କରିନ, କିନ୍ତୁ ତମେ ଭଗବାନ ଜାଣିଲ, ତାଙ୍କୁ ପୂଜା କଲେ, ସିଏ ବ୍ରାହ୍ମଣମାନେ ତାଙ୍କ ପତ୍ନୀମାନଙ୍କୁ ପୂଜା କଲେ, ଏସବୁ କଥା ରହିଛି, ବହୁତ ବିସ୍ତାର ଲୀଳା ରହିଛି। କିନ୍ତୁ ଆମର କାହିଁକି ପଏଣ୍ଟ ଆସିଲା ନା, ଏଇ ବିପ୍ର ବିପ୍ର କହିଲେ ସମସ୍ତେ ପଢ଼ିକିରି ମଧ୍ୟ କିଛି ଜାଣନ୍ତି ନାହିଁ, ଜାଣିପାରନ୍ତି ନାହିଁ ଭଗବାନ କ'ଣ, ବ୍ରହ୍ମ ବି ଜାଣିପାରନ୍ତି ନାହିଁ ବିପ୍ର। ଏହି ପ୍ରସଙ୍ଗରେ ଗୋଟେ କଥା ଅଛି, ଆମର ଶ୍ରୀଶ୍ରୀମଦ ଗୌରବନ୍ଦୀ ସେ ମହାରାଜ କହନ୍ତି, ଆମର ସବୁ ରହିଛନ୍ତି ଭାରତବର୍ଷରେ ଦ୍ୱିବେଦୀ ତ୍ରିବେଦୀ ଚତୁର୍ବେଦୀ ଏସବୁ ରହିଛନ୍ତି। ଏହିଭଳି ଭାବରେ ଜଣେ ଚତୁର୍ବେଦୀ ଥିଲେ, ସେ ଯାଇଥିଲେ ଫରେନ୍ ପାଶ୍ଚାତ୍ୟ ଜଗତକୁ ଯାଇଥିଲେ, ପାଶ୍ଚାତ୍ୟ ଜଗତ କହିଲେ ସେମାନେ ପଶୁ ସଭ୍ୟତା, ସେମାନେ କିନ୍ତୁ ଭାବନ୍ତି ଆମେ ଜେଣ୍ଟଲମ୍ୟାନ୍, ଆମେ ଆର୍ଯ୍ୟ, ଏମାନେ ସବୁ ଅନାର୍ଯ୍ୟ, ଆମକୁ କହନ୍ତି ସେମାନେ ଅନାର୍ଯ୍ୟ, ସେମାନେ ନିଜକୁ ଭାବନ୍ତି ଆର୍ଯ୍ୟ ବୋଲି, କିନ୍ତୁ ପ୍ରକୃତରେ ସେମାନେ ଅନାର୍ଯ୍ୟ। ଭଗବତ ଗୀତାରେ ଭଗବାନ କହିଲେ ନା ଅର୍ଜୁନକୁ, କୁତସ୍ତ୍ୱା କସ୍ମଳ ବିଦମ୍ ସମୁପସ୍ଥିତମ୍ ଅନାର୍ଯ୍ୟ ଜ୍ୟୁଷ୍ଠମ ଅଶ୍ୱରକ ଅକୃତି କର୍ମ ଅର୍ଜୁନ, ଏ ବିପଦ ସମୟରେ କେମିତି ଅନାର୍ଯ୍ୟ ସବୁ କଥା ସବୁ ଆସି ପହଞ୍ଚିଗଲା ତୁମ ପାଖରେ, ତାମାନେ ସେ ହେଉଛନ୍ତି ଆର୍ଯ୍ୟ, ଆମେ ସବୁ ଆର୍ଯ୍ୟ ପ୍ରକୃତରେ। ଆର୍ଯ୍ୟ କହିଲେ କିଏ, ଆର୍ଯ୍ୟ କହିଲେ ଯେଉଁମାନେ ବୈଦିକ ସଭ୍ୟତା ଅନୁସାରେ ନିଜ ଜୀବନ ଯାପନ କରନ୍ତି ସେମାନେ ହେଉଛନ୍ତି ଆର୍ଯ୍ୟ, ବୈଦିକ ସଭ୍ୟତାକୁ ଯେଉଁମାନେ ଗ୍ରହଣ କରନ୍ତି ନାହିଁ ସେମାନେ ହେଉଛନ୍ତି ଅନାର୍ଯ୍ୟ, ମ୍ଳେଚ୍ଛ ମ୍ଳେଚ୍ଛ ସେମାନେ ଯବନ, ବୈଦିକ ସଭ୍ୟତାକୁ ସେମାନେ ଗ୍ରହଣ କରନ୍ତି ନାହିଁ। ଯାହା ହଉ, ଏଇଭଳି ଭାବରେ ସେମାନଙ୍କର ରହିଛି ବହୁତ ଉପଭୋଗ ସବୁ କରୁଛନ୍ତି, ତାଙ୍କର ସବୁ ନ୍ୟୁଡ୍ କ୍ଲବ୍ ରହିଛି, ଉଲଗ୍ନ ହେଇକି ସବୁ ସେଠି ରହନ୍ତି, ଉଲଗ୍ନ କରି ସବୁ ଏନ୍ଜୟ କରିବେ, ଏଇସବୁ ରହିଛି ତାଙ୍କର। ତେଣୁ ତାଙ୍କର ଯିଏ ଲିଡ଼ର ସିଏ କୌଣସି ଉପାୟରେ ତାଙ୍କର ସହିତ ସାକ୍ଷାତ ହୋଇଗଲା, ତେଣୁ ସିଏ ତାଙ୍କୁ ଅନୁରୋଧ କଲେ ଆପଣ ଆମ ଗୋଟେ ଗୋଟେ ଲେକ୍ଚର୍ ଦେବେ ବେଦ ବିଷୟରେ, ଆମକୁ ଗୋଟେ ଲେକ୍ଚର୍ ଦେବେ ଆମର ନ୍ୟୁଡ୍ କ୍ଲବ୍ରେ। ସିଏ ରାଜି ହେଲେ, ରାଜି ହେଲା ପରେ ଯେଉଁଦିନ ଦିନ ଧାର୍ଯ୍ୟ ହେଲା ଆମକୁ ଦିନ ସେ ଆସିବେ, ତେଣୁ ଇଏ ନ୍ୟୁଡ୍ କ୍ଲବ୍ର ଯିଏ ଲିଡ଼ର ଅଛନ୍ତି ସିଏ ତାଙ୍କର ମେମ୍ବରମାନଙ୍କୁ କହିଲେ, ଆଜି ଜଣେ ବହୁତ ବିଦ୍ୱାନ ବ୍ୟକ୍ତି ଆସୁଛନ୍ତି ଚତୁର୍ବେଦୀ ଭାରତବର୍ଷରୁ, ତେଣୁ ତୁମେ ଆଉ ଆଜି ନ୍ୟୁଡ୍ ହେଇକି ଉଲଗ୍ ନେଇ ଆସିବ ନାହିଁ, ବସ୍ତ୍ର ପରିଧାନ କରି ଆସିବ, ତାଙ୍କୁ କହିଲେ। ତାଙ୍କ ବସ୍ତ୍ର ମଧ୍ୟ ସେଇଭଳି ଭାବରେ, ବସ୍ତ୍ର ଯେ ବହୁତ ସୁନ୍ଦର ବସ୍ତ୍ର ତା ନୁହଁ, ତାଙ୍କ ବସ୍ତ୍ର ମଧ୍ୟ ଅଲମୋଷ୍ଟ ନ୍ୟୁଡ୍, ଆଉ ଯେ ଫିଲ୍ମରେ ଆଜିକାଲି ଦେଖୁଛେ ସେଇଭଳି ଭାବରେ, କିନ୍ତୁ ଯାହା ବସ୍ତ୍ର ପରିଧାନ କରିବା ପାଇଁ କହିଲେ, ଖାଲି ନ୍ୟୁଡ୍ ହେଇକି ରହିବା ପାଇଁ କହିଲେ ନାହିଁ। ଏଣେ ଇଏ ଚତୁର୍ବେଦୀ ଚିନ୍ତା କରୁଛନ୍ତି, ମୁଁ ଯିବି ନ୍ୟୁଡ୍ କ୍ଲବ୍କୁ କେମିତି ବସ୍ତ୍ର ପରିଧାନ କରିକି ଯିବି, ସେମାନେ ସବୁ ଉଲଗ୍ନ ହେଇଥିବେ, ମୁଁ କେମିତି ବସ୍ତ୍ର ପରିଧାନ କରିକି ଯିବି, ତେଣୁ ସିଏ ଉଲଗ୍ନ ହେଇକି ଯାଇଛନ୍ତି। ତେଣୁ ଯେତେବେଳେ କଥା ଆରମ୍ଭ ହେବାକୁ ବସିଲା, ଏଇଭଳି ଭାବେ ସିଏ ଉଲଗ୍ନ ହେଇ ରହିଛନ୍ତି, ଇଏ ଯେ ଶୁଣିବେ ସେମାନେ ସବୁ ବସ୍ତ୍ର ପରିଧାନ କରିଛନ୍ତି, ଏ କହିବାର ଉଦ୍ଦେଶ୍ୟ ଥିଲା। ଏଇ ଜ୍ଞାନ ହେଉଛି ଏଇଭଳି ଭାବେ, ବେଦବିତ୍ ଜଣେ ତୁମେ ଚତୁର୍ବେଦୀ ବେଦରେ ଏହିଭଳି ଭାବରେ ତୁମେ ଶିକ୍ଷା କଲ ଜ୍ଞାନ, ବେଦ କ'ଣ ତୁମେ ଜ୍ଞାନ ଦେବ, କ'ଣ ତୁମେ ପ୍ରଚାର କ'ଣ କରିବ, ତୁମେ ତୁମ ନିଜର ତ ଆଚାର ନାହିଁ, ତୁମେ କ'ଣ ପ୍ରଚାର କରିବ। ତେଣୁ ଆମର କୁହାଗଲା, ଜନ୍ମ ସାର୍ଥକ କରିକର ପରୋପକାର, ନିଜର ଜନ୍ମକୁ ସାର୍ଥକ ନ କରିକି ତୁମେ କ'ଣ ପରୋପକାର କରିବ, ନିଜେ ତ ସେଇଟାକୁ ଇମ୍ପ୍ଲିମେଣ୍ଟ କରୁନ, ନିଜେ ତ ସେଇ ଜ୍ଞାନକୁ ନିଜେ ବ୍ୟବହାର ନିଜ ଜୀବନରେ ଆଚରଣ କରୁନ, ତୁମେ କ'ଣ କଥା କହିବ। କ'ଣ ତୁମେ ହେବ କ'ଣ କ'ଣ ତ କୁହନ୍ତି ତୁମେ ପ୍ରଚାର କ'ଣ କରିବ କ'ଣ ପ୍ରଚାର କରିବ। ତେଣୁ ଏଇଭଳି ଭାବରେ ବିପ୍ର ବିପ୍ର ବେଦ ପାଠାତ୍ ଭବେତ୍ ବିପ୍ର, ବେଦ ପଢ଼ିଲେ ସିଏ ଜାଣନ୍ତୁ କି ନ ଜାଣନ୍ତୁ ବିପ୍ର, କିନ୍ତୁ ବେଦ ପଢ଼ିଲା ମାନେ ସେ ଗୋଟେ ଯଜ୍ଞ ହେଲା। ବେଦ ପାଠ ମାନେ ଗୋଟେ ଯଜ୍ଞ, ଭଗବତ୍ ଗୀତା ପାଠ ମାନେ ଯଜ୍ଞ। ଭଗବତ୍ ଗୀତାର 18 ଅଧ୍ୟାୟରେ ଭଗବାନ କହିଲେ, ଅଦେଶ ଦେଶ ଇମଂ ଧର୍ମ ସମ୍ବାଦ ମହାବୟ ଜ୍ଞାନ ଯଜ୍ଞେନ ତେନହ ମିଷ୍ଟ ସ୍ୱାମୀ ତିମେ ମତୀ। ଯେଉଁମାନେ କେବଳ ଭଗବତ୍ ଗୀତାକୁ ଅଧ୍ୟୟନ କରିବେ ସେମାନେ ଜ୍ଞାନ ଯଜ୍ଞରେ ଭଗବାନଙ୍କର ଆରାଧନା କରିବେ। ବେଦ ଅଧ୍ୟୟନ ଗୋଟେ ସାମାନ୍ୟ କଥା ନୁହଁ, ବେଦ ଅଧ୍ୟୟନ କରୁଛନ୍ତି ସେମାନେ ନିଶ୍ଚିତ ଉନ୍ନତ ସ୍ତରର, କିନ୍ତୁ ତା ଉପରେ ବହୁତ ଜିନିଷ ରହିଛି। ତେଣୁ ଇଏ ବେଦ ଅଧ୍ୟୟନ କରିକି ଯଦି ଜଣେ ବ୍ରହ୍ମକୁ ଜାଣିପାରିଲେ ତାହେଲେ ତାଙ୍କୁ କୁହାଯିବ ବ୍ରାହ୍ମଣ, ନହେଲେ ବିପ୍ର। ଦ୍ୱିଜ ବିପ୍ର ବ୍ରାହ୍ମଣ ଏକା କଥା ନୁହଁ, ତା ଭିତରେ ତଫାତ୍ ରହିଛି। ତେଣୁ ବ୍ରାହ୍ମଣ ଆଉ ଟିକିଏ ଉନ୍ନତ ସ୍ତର ଯେଉଁମାନେ ହେବେ ସେମାନେ ଯୋଗୀ, ସେମାନେ ପରମାତ୍ମାକୁ ଜାଣିବେ, ଭଗବାନ ହୃଦୟ ଭିତରେ ପରମାତ୍ମା ରୂପରେ ରହିଛନ୍ତି। ଯଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନନ୍ତି ଦିବେ ସ୍ତବେ ବେଦେଇ ସାଙ୍ଗପଦ କମଳପୃଷ୍ଠ ଗାଏନ୍ତି ଯଂ ଶ୍ୟାମଗା ଧ୍ୟାନାବସ୍ଥିତ ତତ୍ ଗତିହୀନ ମନସା ପଶ୍ୟନ୍ତି ଯଂ ଯୋଗିନ ଯଶ୍ୟାନ୍ତ ନ ବିଦୁସୁରା ସୁରଗଣ ଦେବାୟ ତସ୍ମୈ ନମଃ। ଭାଗବତ ଦ୍ୱାଦଶ ସ୍କନ୍ଧ 13 ଅଧ୍ୟାୟ ପ୍ରଥମ ଶ୍ଳୋକଟି ସୁତ ଗୋସ୍ୱାମୀ କହୁଛନ୍ତି, ଭଗବାନ ପ୍ରଣାମ କରୁଛନ୍ତି, ଏଭଳି ନମସ୍କାର କରିଛନ୍ତି। ତାଙ୍କର ସୁତ ଗୋସ୍ୱାମୀ ସବୁ ଭାଗବତ କହିସାରିଲା ପରେ ଅନ୍ତିମରେ ଅନ୍ତିମ ଅଧ୍ୟାୟ 335 ଅଧ୍ୟାୟ ରହିଛି ଭାଗବତମରେ, 335 ଅଧ୍ୟାୟରେ ଇଏ ସୁତ ଗୋସ୍ୱାମୀଙ୍କର ମନର ଭାବନା କ'ଣ, ମୁଁ ଯେଉଁ ଏତେ ସବୁ କହିଲି ଭଗବାନଙ୍କର ଗୁଣଗାନ କଲି ମୁଁ କିଛି କରିପାରିଲି ନାହିଁ, ତେଣୁ ଗୋଟିଏ ନମସ୍କାର କରୁଛି ପ୍ରଭୁ ଆପଣଙ୍କର, ଆପଣ ଅନନ୍ତ ମୁଁ କ'ଣ କହିବି। ଆପଣ ସିଏ ଯାହାଙ୍କୁ ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ମରୁତ ଦିବ୍ୟ ସ୍ତବରେ ଭଗବାନଙ୍କର ଆରାଧନା କରନ୍ତି। ଭାଗବତମରେ ଆମେ ବିଭିନ୍ନ ସ୍ତୁତି ସବୁ ଦେଖୁଛେ ସବୁ ରହିଛି, ଏବଂ ବେଦ ସାଙ୍ଗପଦ କମପନିଷ ଦେଇ ବେଦରେ 6 ଅଙ୍ଗ ରହିଛି, ଷଡ଼ାଙ୍ଗ ବୋଲି କୁହାଯାଏ। ଏଇସବୁ ଉପନିଷଦ ଇତ୍ୟାଦି ସବୁ ରହିଛି, ଛନ୍ଦ ଉପନିଷଦ ଏସବୁ ରହିକି 6 ଅଙ୍ଗ ରହିଛି ଷଡ଼ାଙ୍ଗ। ଏଥିରେ ବିଶେଷ ଭାବରେ ବେଦରେ ଶ୍ରେଷ୍ଠ ବେଦ ହେଉଛି ସାମବେଦ। ଭଗବତ ଗୀତାରେ ଭଗବାନ କହିଲେ, ବେଦୀ ବେଦାନାଂ ସାମବେଦସ୍ମି, ବେଦମାନଙ୍କ ଭିତରେ ମୁଁ ସାମବେଦ। ଏଥିରେ ଭଗବାନଙ୍କର ଗୁଣଗାନ କରାଯାଇଛି, ଏବଂ ଯୋଗୀମାନେ ଧ୍ୟାନରେ ଭଗବାନଙ୍କୁ ହୃଦୟରେ ଦର୍ଶନ କରନ୍ତି, ସେହି ଭଗବାନଙ୍କୁ ମୁଁ ପ୍ରଣାମ କରୁଛୁ, ସେ ଭଗବାନଙ୍କୁ ପ୍ରଣାମ କରୁଛୁ। ତେଣୁ ଏ କଥାଟି ଯେତେବେଳେ ମୁଁ କୁହେ, ବହୁତ ଥର କହିଛି କଥାଟି, ଏ ପ୍ରସଙ୍ଗକ୍ରମେ ଆସିଗଲା, କିନ୍ତୁ ମୁଁ ଆଉ ଗୋଟେ କଥା କହିବା ଭୁଲେ ନାହିଁ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ଯେଉଁମାନେ ଶ୍ରବଣକାରୀ ବର୍ତ୍ତମାନ ରହିଛନ୍ତି ତାଙ୍କ ପାଇଁ ସୁତ ଗୋସ୍ୱାମୀ ଆଶୀର୍ବାଦ ଦେଇଛନ୍ତି, ସୁତ ଗୋସ୍ୱାମୀ ଆଶୀର୍ବାଦ ଦେଇଛନ୍ତି। ସେ କହୁଛନ୍ତି, ଯେଉଁଭଳି ଭାବରେ ସମୁଦ୍ର ମନ୍ଥନ ଲୀଳାରୁ ଆମେ ଦେବତାମାନେ ଅସୁରମାନେ ମିଶିକିରି ଏ ଦେବ ମନ୍ଥନ କରିକିରି ଆମ ସମୁଦ୍ର କ'ଣ ଅମୃତ ବାହାର କରିଥିଲେ, ଜେନେଇବ ସମୁଦ୍ର ମଥିତ, ସମୁଦ୍ର ମନ୍ଥନ କରିକିରି ଜେନେଇବ, ସେହିଭଳି ଭାବରେ ଭଗବାନ ଇଏ ସମୁଦ୍ର ମନ୍ଥନରେ ଦେବତାମାନେ ଏବଂ ଅସୁରମାନେ ସମସ୍ତେ ସମାନ ପରିଶ୍ରମ କରିଥିଲେ, କିନ୍ତୁ ଭଗବାନ ଅସୁରମାନଙ୍କୁ ବଞ୍ଚିତ କରିକିରି ବଞ୍ଚନା କରିକିରି ଦେବତାମାନଙ୍କୁ ସେ ଅମୃତକୁ ପ୍ରଦାନ କରିଥିଲେ। ତେଣୁ ସୁତ ଗୋସ୍ୱାମୀ ଏଠି କହୁଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଭାଷାରେ କହୁଛନ୍ତି, ଜେନେଇବ ସମୁଦ୍ର ମଥିତ ତେନେଇବ ଭଗବତା ମୋହିନୀ ରୂପେଣ ଅସୁରାନ୍ ବଞ୍ଚେଇଥିବା, ଭଗବାନ ମୋହିନୀ ରୂପରେ ଆସିକିରି ଅସୁରମାନଙ୍କୁ ବଞ୍ଚନା କରିକିରି ଦେବତାମାନଙ୍କୁ ସେ ଅମୃତକୁ ଦେଇଥିଲେ। ତେଣୁ ସ୍ୱଭକ୍ତେଭ୍ୟୋ ଦେବେଭ୍ୟୋ ଯଥା ଦତ୍ତଂ, ଦେବତାମାନେ ତାଙ୍କର ଭକ୍ତ ତାଙ୍କୁ ସବୁ ପ୍ରଦାନ କରିଥିଲେ ଭଗବାନ, ତଥୈବ ସେହିଭଳି ଭାବରେ ସେହିଭଳି ଭାବରେ ଶ୍ରୀ ଭାଗବତ ରୂପେଣ ତଥୈବ ବେଦ ସମୁଦ୍ର ମଥୁନତଂ, ସେହିଭଳି ଭାବେ ବେଦ ସମୁଦ୍ର ଗୋଟେ ସମୁଦ୍ର ରହିଛି ବେଦ, ଏ ସମୁଦ୍ରକୁ ମନ୍ଥନ କରିକିରି ଭକ୍ତ୍ୟାମୃତମିଦମ୍, ଆମର କୁହାଯାଏ ଚାରି ବେଦ ଦଧି ଭାଗ ବତ ନବନୀତ ମଥିଲେ ନ ସୁଖ ଖାଇ ଲେନ ପରୀକ୍ଷିତ। ଚାରି ବେଦକୁ ଦଧି ବୋଲି କୁହାଯାଇଛି, ଭାଗବତ ହେଉଛି ନବନୀତ, ନବନୀତ ଲହୁଣୀ, ଏଇଟାକୁ ସୁଖଦେବ ଗୋସ୍ୱାମୀ ମନ୍ଥନ କଲେ ଏବଂ ପରୀକ୍ଷିତ ମହାରାଜକୁ ପ୍ରଦାନ କଲେ ଏବଂ ପରୀକ୍ଷିତ ମହାରାଜ ସହିତ ଆମମାନଙ୍କୁ ମଧ୍ୟ ଦିଆଯାଉଛି। ଏଇଠି କଥା ସୁତ ଗୋସ୍ୱାମୀ କହୁଛନ୍ତି ସେ କଥା। ସେହିଭଳି ଭାବରେ ଭକ୍ତ ଅମୃତମିଦମ୍, ଇଏ ହେଉଛି ଭକ୍ତ ଅମୃତ, ଭକ୍ତିରୂପକ ଅମୃତ, ଭକ୍ତିମୃତ ଇଦମ୍ ଶ୍ରୀ ଭାଗବତ ରୂପେଣ, ଇଏ ଭାଗବତ ହେଉଛି ଭକ୍ତି ଅମୃତ। ଅଭକ୍ତାନ୍ ଅସୁରାନ୍ ବଞ୍ଚେଇତୁଆ, ଏଇଟାକୁ ଯେଉଁମାନେ ପାଇଲେ ନାହିଁ ସେମାନେ ବଞ୍ଚିତ ହେଲେ, ଏମାନେ ସୁଦ୍ଧା ଅଭକ୍ତ ବା ଅସୁର, ଏମାନେ ଭକ୍ତ ନୁହନ୍ତି, ଏଥିରେ ବଞ୍ଚିତ ହେଲେ, ବଞ୍ଚିତ ହେଇକରି ଯୁଷ୍ମାଭ୍ୟମ୍ ଦଦାନ୍ତୁ, ଆପଣମାନଙ୍କୁ ପ୍ରଦାନ କର ଇତି ଭକ୍ତାନ୍ ପ୍ରତି ଆଶୀର୍ବାଦ, ଆପଣମାନଙ୍କ ପ୍ରତି ଆଶୀର୍ବାଦ ଦେଇଛନ୍ତି ସୁଦ ଗୋସ୍ୱାମୀ, ଏସବୁ କଥା ରହିଛି। ତେଣୁ ଇଏ ଯେଉଁ ବେଦ ରହିଛି, ଏ ଯେଉଁ ବ୍ରାହ୍ମଣ ତାହା ଟିକିଏ ଉନ୍ନତ ସ୍ତରର, ବ୍ରାହ୍ମଣ କହିଲେ ବ୍ରହ୍ମକୁ ଜାଣନ୍ତି, ବ୍ରହ୍ମ ଜାଣନ୍ତି ବ୍ରାହ୍ମଣ, ଏସବୁ ଅଦ୍ୱୟ ଜ୍ଞାନ, ବ୍ରହ୍ମ ଜ୍ଞାନ ଅଦ୍ୱୟ ଜ୍ଞାନ, ପରମାତ୍ମା ଜ୍ଞାନ ଅଦ୍ୱୟ ଜ୍ଞାନ, ଭଗବତ ଜ୍ଞାନ ମଧ୍ୟ ଅଦ୍ୱୟ ଜ୍ଞାନ, ସବୁ ଅଦ୍ୱୟ ଜ୍ଞାନ ତିନି ପ୍ରକାର ରହିଛି। ତେଣୁ ଯେଉଁମାନେ ବ୍ରହ୍ମକୁ ଜାଣିଲେ ସେମାନେ ବ୍ରାହ୍ମଣ ହେବେ, ସମସ୍ତେ ବେଦ ପାଠ କରିକିରି ଯେ ବ୍ରାହ୍ମଣ ହୋଇଗଲେ ତା ନୁହଁ। ଅଧିକାଂଶ ଲୋକ ବେଦ ପାଠ ଯେଉଁ ପଢ଼ିଛନ୍ତି, ସେ ଯେଉଁ ରହିଛି ଯେଉଁ କର୍ମକାଣ୍ଡ ଧାରା ରହିଛି, କର୍ମକାଣ୍ଡ ଧାରା ରଖି ସବୁ ବୁଲି ବୁଲିକିରି ଟିକିଏ ତେଲ ପାଣି ପିଟିକ ଦେଉଛୁ, ଚନ୍ଦନ ଟିକେ ଲଗେଇ ଦେଉଛୁ, ପଇସା ଦିଅ, ଇଏ ହେଉଛି କର୍ମକାଣ୍ଡ ବ୍ରାହ୍ମଣ, ଏ ବ୍ରାହ୍ମଣ ନୁହନ୍ତି, ଏମାନେ ସବୁ ବିପ୍ର, ବ୍ରହ୍ମ ଜାଣନ୍ତି ନାହିଁ ଭଗବାନ, ବ୍ରହ୍ମଚିନ୍ତନ କ'ଣ, ଯେଉଁମାନେ ବ୍ରହ୍ମ ଜାଣନ୍ତି ସେ ବ୍ରହ୍ମଚିନ୍ତନ କରିବେ, ବ୍ରହ୍ମଚିନ୍ତନ ରହିବେ ସିଏ। ଏମିତି ସୁଖଦେବ ଗୋସ୍ୱାମୀ ପ୍ରଥମେ ଜନ୍ମ ହେଲେ ତ ଚାଲିଲେ ପ୍ରବଜା କରିବା ପାଇଁ ଚାଲିଲେ, ଏ ବ୍ରହ୍ମଚିନ୍ତନ କରୁଥିଲେ। ଯା ହଉ, ଏଇ ଯେଉଁ ରହିଛି ବ୍ରହ୍ମ, ତାହା ଉପରେ ହେଉଛି ପରମାତ୍ମା। ପରମାତ୍ମା କହିଲେ ଭଗବାନଙ୍କୁ ଜାଣନ୍ତି, ହୃଦୟ ଭିତରେ ରହିଛନ୍ତି, ପରମାତ୍ମା ରୂପରେ ରହିଛନ୍ତି, ସେ ଭଗବତ ତତ୍ତ୍ୱରୁ ଟିକିଏ ଉନ୍ନତ ସ୍ତର, ବା ଟିକିଏ ନିମ୍ନ ସ୍ତର, ପରମାତ୍ମା ତତ୍ତ୍ୱ ହେଉଛି ଭଗବତ ତତ୍ତ୍ୱରୁ ନିମ୍ନ ସ୍ତର। ଏବଂ ଯେଉଁମାନେ ଶ୍ରେଷ୍ଠ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ବେଦରେ, ସେ ଭଗବାନ ଜାଣନ୍ତି, ଭଗବାନ ଭକ୍ତମାନେ ଜାଣନ୍ତି, ତେଣୁ ସେମାନେ ବେଦ ଅଧ୍ୟୟନ କରନ୍ତି ନାହିଁ, ବେଦ ଅଧ୍ୟୟନ କରିବା ଦରକାର ନାହିଁ, ବେଦ ରଚନା କରିକି ବ୍ୟାସଦେବ ଶାନ୍ତି ପ୍ରାପ୍ତ ହୋଇପାରିଲେ ନାହିଁ, ଆଉ ସେମାନେ କାହିଁକି ବେଦ ଅଧ୍ୟୟନ କରିବେ, ସେମାନେ ଭାଗବତ ଅଧ୍ୟୟନ କରିବେ। ବେଦର ସର୍ବବେଦ ଇତିହାସାନ ସାରଂ ସାରଂ ସମୁଦୃତମ୍, ସମସ୍ତ ବେଦ ମହାଭାରତ ଇତ୍ୟାଦି ଇତିହାସର ସାର ଜିନିଷ ହେଉଛି ଭାଗବତ, ତେଣୁ ସେମାନେ ବେଦ ଅଧ୍ୟୟନ କରିବା ଦରକାର ନାହିଁ ତାଙ୍କର, ଏସବୁ ସେମାନେ ଭାଗବତ ଅଧ୍ୟୟନ କରିବେ, ଭାଗବତରେ ସବୁ ସାର ଜିନିଷ ରହିଛି। ଆମ୍ବ, ଆମ୍ବ ଗଛରେ ଆମ୍ବ ବର୍ତ୍ତମାନ ଆସିବା ହେଲାଣି, ଫଳ ଆସିବା ଆରମ୍ଭ ହୋଇଗଲାଣି, ଆମ୍ବର ଛେଲି ବା କାଣ୍ଡ ପତ୍ର ଏସବୁ ଯଦି ଆମେ ଖାଇବା କ'ଣ ତା'ର ପାଇପାରିବା, ଟେଷ୍ଟ ପାଇପାରିବା, କିନ୍ତୁ ଆମ୍ବ ଯେତେବେଳେ ପାଚିଯିବ ସେଇଟା ହେଉଛି ଟେଷ୍ଟ, ଆନନ୍ଦ ଆସିବ ସେଥିରେ। ସେହିଭଳି ଭାବରେ ବେଦ ଅଧ୍ୟୟନ କଲେ ପ୍ରକୃତ ଜ୍ଞାନ ସେମାନେ ପ୍ରାପ୍ତ ହୋଇପାରିବେ ନାହିଁ, ବ୍ୟାସଦେବ ସେଥିପାଇଁ ଶାନ୍ତି ପ୍ରାପ୍ତ ହୋଇପାରିଲେ ନାହିଁ, ସେଥିପାଇଁ ସେ ଭାଗବତ ରଚନା କଲେ। ଭାଗବତ ଶାସ୍ତ୍ର ଏଭଳି ରହିଛି, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ତେଣୁ ଏଇ ବିପ୍ରଭୁ ବିପଦମାନ, ବିପଦମାନ ତାଙ୍କ ବିବାଦ ଚାଲିଛି, ସେ କହିଲେ ମୋର, ସେ କହିଲେ ମୋର ନା, ଏଇଟା ମୋର ପୁରା, ମୁଁ ତାଙ୍କଠୁ ଆଗରୁ ଆଣିଥିଲି, ବହୁତ ଦିନ ତଳରୁ ଆଣିଥିଲି, ସିଏ ନା ମୋତେ ଏବେ ଦେଇଛନ୍ତି ସିଏ। ଏହିଭଳି ଭାବରେ ବିପଦମାନ, ବିବାଦ ଚାଲିଛି, ଆଉ କ'ଣ କ'ଣ ବିବାଦ ହେଲା ସେଇଟା ସବୁ ଆଲୋଚନା କରିବା ଦରକାର ନାହିଁ, ଖାଲି ବିପଦମାନଙ୍କୁ କହିଲେ ଗୋଟିଏ ଶବ୍ଦରେ ଆମେ ସବୁ ବୁଝିପାରିବା, ବହୁତ କଥା ଚାଲିଥିବ ଗଣ୍ଡଗୋଳ ହେଲା ପରେ। ତାପରେ ସେମାନେ କହିଲେ, ଯାଇ ପହଞ୍ଚିଲେ, ଚାଲ ଯିବା ରାଜାଙ୍କ ପାଖକୁ ଯିବା, ସମାଧାନ କରିବା। ତେଣୁ ମା ଉଚ୍ଚତୁ, ତେଣୁ ସେମାନେ ମୋତେ ଆସିକରି କହିଲେ, ସ୍ୱାର୍ଥ ସାଧକୁ, ଏଠି ରାଜା କହୁଛନ୍ତି, ରାଜା ଯେ କିଏ ମୃଗ, ରାଜା କହୁଛନ୍ତି ସ୍ୱାର୍ଥ ସାଧକୁ, ଏ ଦୁଇ ଜଣ ସ୍ୱାର୍ଥ ସାଧକୁ, ପ୍ରକୃତରେ ସ୍ୱାର୍ଥ ସେମାନେ ଜାଣନ୍ତି ନାହିଁ, ପ୍ରକୃତ ସ୍ୱାର୍ଥ କ'ଣ, ଭଗବତ ଗୀତାରେ ଏ ସରି ଭାଗବତମରେ ସପ୍ତମ ସ୍କନ୍ଧରେ କହୁଛନ୍ତି ପ୍ରହ୍ଲାଦ ମହାରାଜ, ସ୍ୱାର୍ଥ ସ୍ୱାର୍ଥ କ'ଣ, ପଞ୍ଚମ ଅଧ୍ୟାୟରେ ଏ ଶ୍ଳୋକଟି କହୁଛନ୍ତି, ତାଙ୍କ ପିତାଙ୍କୁ କହୁଛନ୍ତି, ଯେଉଁ ରହିଛନ୍ତି ହିରଣ୍ୟକଶିପୁ, ନା ତେ ବିଧୁ ସ୍ୱାର୍ଥ କତିଂ ହି ବିଷ୍ଣୁ ଦୁରାଶୟା ଦେ ବହିରର୍ଥ ମାନିନ ଅନ୍ଧା ଯଥାନ୍ଧେଇ ଉପନିୟମାନା ତେପି ସ୍ୱତନ୍ତ୍ରିୟା ମୃଦାମ ନିବଦ୍ଧା। ସେମାନେ ପ୍ରକୃତରେ ଜାଣନ୍ତି ନାହିଁ ସ୍ୱାର୍ଥ କ'ଣ, ସ୍ୱାର୍ଥ ହେଉଛି ଭଗବାନ ବିଷ୍ଣୁଙ୍କର ଶରଣରେ ଯିବା, ସେଇଟା ହେଉଛି ପ୍ରକୃତ ସ୍ୱାର୍ଥ। କିନ୍ତୁ ଏମାନେ ଯେଉଁ ସ୍ୱାର୍ଥ ସାଧକ ବୋଲି କୁହାଯାଉଛି, ସେମାନେ ଭଗବାନ ବିଷ୍ଣୁଙ୍କ କଥା ଚିନ୍ତା କରୁନାହାନ୍ତି, ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ ଚିନ୍ତା କରୁଛନ୍ତି ସ୍ୱାର୍ଥ ସାଧକ। ସାର୍ଥ ସାଧକୁ ପ୍ରହ୍ଲାଦ ମହାରାଜ କଥା କହିଲେ, ନହେଲେ ବିଧୁ ସେମାନେ ଜାଣନ୍ତି ନାହିଁ ସ୍ୱାର୍ଥ, ତାଙ୍କର ସ୍ୱାର୍ଥଟା କେଉଁଥିରେ ସେମାନେ ଜାଣନ୍ତି ନାହିଁ। ଅଧିକାଂଶ ଲୋକ ଏଇଟା ଜାଣନ୍ତି ନାହିଁ ତାଙ୍କ ସ୍ୱାର୍ଥ କ'ଣ, ସ୍ୱାର୍ଥ ସାଧକୁ ନହେଲେ ବିଧୁ ସ୍ୱାର୍ଥ କଥା ମିଶୁ ଦୁରାଶୟା, କାହିଁକି ଜାଣନ୍ତି ନାହିଁ ଦୁରାଶୟା। ଯେତେ ପ୍ରକାର ଆଶା କରୁଛନ୍ତି, ଏମିତି କରିବା ସେମିତି କରିବା, ଏଇଟା ପାଇବା ସେଇଟା ପାଇବା କରି ବହୁତ ପ୍ରକାର ଆଶା ପୋଷଣ କରୁଛନ୍ତି, କିନ୍ତୁ ସବୁ ଆଶା ବ୍ୟର୍ଥ ହୋଇଯାଉଛି ଦୁରାଶୟା। କାହିଁକି ବ୍ୟର୍ଥ ହୋଇଯାଉଛି ନା ବହିରର୍ଥ ମାନି ନ, ସେମାନେ ଏଇ ଭୌତିକ ଜଗତରେ ତାଙ୍କର ଚାହୁଁଛନ୍ତି ତାଙ୍କର ଆନନ୍ଦ ପ୍ରାପ୍ତ ହେବେ, ବହିରର୍ଥ ମାନି ନ। ଅନ୍ଧା ଯଥା ଅନ୍ଧେଇ ରୂପ ନିଏ ମାନା, ସେ ଯଦି ଗୋଟେ ଅନ୍ଧ ଅନ୍ୟ ଅନ୍ଧକୁ ବାଟ ବତେଇଲେ କ'ଣ ହେବ, ଖାଲିରେ ପଡ଼ିବା ହି ସାର ହେବ। ତେପି ଇଶତନ୍ତ୍ରିଆ ମୃଦାମ୍ନି ବଦ୍ଧା, ଏ ଯେଉଁ ଇଶତନ୍ତ୍ରୀ ରହିଛି ସତ୍ୱ ରଜ ତମ ତିନି ଗୁଣ ରହିଛି, ସେଥିରେ ସେମାନେ ଦୃଢ଼ ଭାବରେ ବନ୍ଦୀ ହୋଇକି ରହିଛନ୍ତି, ମୃଦାମ୍ନି ବଦ୍ଧା, ସେମାନେ ସେମାନେ କ'ଣ ବାଟ ଦେଖାଇବେ। ବର୍ତ୍ତମାନ ଯୁଗ ରହୁଛି ସେଇଟା, ବର୍ତ୍ତମାନ ଯୁଗ ଯେଉଁମାନେ ଲିଡ଼ର ରହିଛନ୍ତି ତଥାଗତ ନେତା ସବୁ ରହିଛନ୍ତି ସେମାନେ ଏଇଭଳି ଭାବରେ ସମସ୍ତେ ଅନ୍ଧ, କ'ଣ ବାଟ ବତେଇବେ ସେମାନେ। କିଏ କହୁଛନ୍ତି ଭଗବାନ ଭଜନ କର, ନେତାମାନେ ଯିଏ ରହିଛନ୍ତି ପଲିଟିକାଲ ହଉ ବା ଅନ୍ୟମାନେ ସାଇଣ୍ଟିଷ୍ଟ ମାନେ ହୁଅନ୍ତୁ ବା କିଏ ହୁଅନ୍ତୁ, କିଏ କହୁଛନ୍ତି ଭଗବାନ ଭଜନ କର, କାହିଁକି ସେମାନେ ଅନ୍ଧ, ସେମାନେ ଜାଣନ୍ତି ନାହିଁ। ପ୍ରକୃତ ଯେଉଁମାନେ ଜାଣନ୍ତି, ଆମର ଗୁରୁଦେବ ଶାସ୍ତ୍ର ସାଧୁ ଶାସ୍ତ୍ର ଗୁରୁ, ଏମାନେ ପ୍ରକୃତରେ ଜାଣନ୍ତି, ପ୍ରକୃତ ସେମାନେ ଆମ ପଥ ପ୍ରଦର୍ଶକ, ସେମାନେ କହିବେ ଏଇଟା ଏଇଭଳି ଭାବରେ ଏଇ ପଥରେ ଚାଲ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ନଦେବୀ ଦୁଃସ୍ୱାର୍ଥ କଥି ଦୁରାଶାୟ ଯେ ବୈରତ୍ ଅନ୍ଧା ଯଥାନ୍ତେ ରୂପ ନିୟମା, ଏ ବି ସ୍ୱତନ୍ତ୍ର ମୃଦାମିନୀ ବଦ୍ଧା, ଏମାନେ ସବୁ ଅନ୍ଧ ବାଟ ପତାଉନାହାନ୍ତି। କିନ୍ତୁ ଆମର ଯେଉଁ ରହିଛି, ଆମେ ଯେଉଁ ବୈଷ୍ଣବ ଧାରାରେ ଅଛେ, ବହୁତ ସୁନ୍ଦର ରାସ୍ତାରେ ଆମେ ଚାଲିଛେ। ବର୍ତ୍ତମାନ ଷଷ୍ଠ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ବିଷ୍ଣୁ ଦୂତମାନେ ଏ କଥାଟି କହୁଛନ୍ତି, ଯମଦୂତମାନଙ୍କୁ କହୁଛନ୍ତି, ଏ ଯେଉଁ ଆମର ଯେଉଁ ପନ୍ଥା ରହିଛି ସଦୃଶିନ ହୟଂ ହୟଂ ପନ୍ଥା, ଆମେ ଯେଉଁ ବାଟରେ ଚାଲୁଛେ ଏଇଟା ହେଉଛି ଶ୍ରେଷ୍ଠ ପନ୍ଥା, ଶ୍ରେଷ୍ଠ ରାସ୍ତା, ଏଇଟାକୁ ଜାଣନ୍ତି ନାହିଁ ଅନ୍ଧ ନେତାମାନେ ଜାଣନ୍ତି ନାହିଁ ଏ ନାତାକୁ, ଏ ଏଇଟାକୁ ସେମାନେ ଜାଣିପାରନ୍ତିନି ବୁଝିପାରନ୍ତିନି, ସେମାନେ କ'ଣ କହିବେ, ସେମାନେ ତ ନିଜେ ଗ୍ରହଣ କରୁନାହାନ୍ତି ସେଇଟାକୁ, ଆଉ ସେମାନେ କ'ଣ କହିବେ। କିନ୍ତୁ ଯେଉଁମାନେ ଏସବୁ ଜାଣନ୍ତି, ସଦୃଶିନ ହୟଂ ଲୋକେ ପନ୍ଥା କ୍ଷମ ଅକୃତ ଭୟମ, ପ୍ରକୃତ ପନ୍ଥା ପ୍ରକୃତ ଭୟରୁ ମୁକ୍ତ ହେବା ନିର୍ଭୟ ପନ୍ଥା କ'ଣ ନା ସୁଶୀଳା ସାଧବ ଯତ୍ର ନାରାୟଣ ପରାୟଣ, ଯେଉଁମାନେ ଭଗବାନଙ୍କ ଭକ୍ତ ନାରାୟଣଙ୍କର ପରାୟଣ ଯେଉଁମାନେ, ସେମାନେ ବହୁତ ସୁଶୀଳ, ସୁଶୀଳ କହିଲେ ବହୁତ ତାଙ୍କର ଆଚାର ବ୍ୟବହାର ସବୁ ବହୁତ ସୁନ୍ଦର। ଆମେ ଦେଖିବା ଏମାନଙ୍କର ସେଭଳି ସୁଶୀଳ ନୁହନ୍ତି, ଏମାନେ ଶୁଣିବା କଥା ସବୁ ଆସିବ ସୁଶୀଳ ନୁହନ୍ତି, ସାଧବ ଯେଉଁ ସାଧୁ, ସାଧୁର ଲକ୍ଷଣ ବିଭିନ୍ନ ସ୍ଥାନରେ ବର୍ଣ୍ଣନା କରାଯାଏ, ସାଧୁର ଲକ୍ଷଣ ଆମେ ଆସି ଆଲୋଚନା କରିବା ସମୟ ହୋଇଗଲାଣି। ତେଣୁ ସାଧୁ ଏଇଭଳି ଭାବରେ ସୁଶୀଳ ସାଧବ ଯତ୍ର ନାରାୟଣ ପରାୟଣ, ଏ ପନ୍ଥା ହେଉଛି ଏଇଭଳି ଭାବରେ ସେମାନେ ଏଇ ପନ୍ଥାରେ ଯାଉଛନ୍ତି, ଆମର ସେମାନେ ହେଉଛନ୍ତି ଆମର ଲିଡ଼ର, ଆମେ ତାଙ୍କ ପଥକୁ ଅନୁସରଣ କରି ଯାଉଛେ, ତାଙ୍କ ପଥକୁ ଅନୁସରଣ କରିକିରି ଆମେ ଭଗବାନ ପାଖରେ ପହଞ୍ଚିଯିବା, ଏଇଭଳି ଭାବେ ସୁଯୋଗ ଆମକୁ ପ୍ରଦାନ କରାଯାଇଛି। ତେଣୁ ଏଇଠି କୁହାଯାଉଛି ବିବାଦ ମହାନୁ ସ୍ୱାର୍ଥ ସାଧକୁ, ପ୍ରକୃତ ସ୍ୱାର୍ଥ ସେମାନେ ଜାଣନ୍ତି ନାହିଁ, ସେମାନେ ନିଜର ଇନ୍ଦ୍ର ତୃପ୍ତି ପାଇଁ ଏଇଟାକୁ କହୁଛନ୍ତି ସ୍ୱାର୍ଥ, ପ୍ରକୃତ ସ୍ୱାର୍ଥ ସେମାନେ ଜାଣନ୍ତି ନାହିଁ। ସ୍ୱାର୍ଥ ସାଧକୁ ଭଗବାନ ଦାତା ପହଟେତି, ଜଣେ କହୁଛନ୍ତି ସେ ଦୁଇ ଜଣ ବିପ୍ର ଯେଉଁ ଆସିଲେ, ଜଣେ କହୁଛନ୍ତି ଭଗବାନ ଦାତା ପହଟା ଇତି, ସେ ଜଣେ କହୁଛନ୍ତି ଏଇଭଳି ଭାବରେ କହୁଛନ୍ତି, ଆପଣ ମୋତେ ଦେଇଥିଲେ ଏଇଟା ମୋଠୁ ନେଇଗଲେ, ଦାତା ପହର୍ତ୍ତା ମୋଠୁ ଅପହରଣ କଲେ, ମୋତେ ଦେଲେ ପୁଣି ନେଇଗଲେ, ଦାତା ପହର୍ତ୍ତା ବ୍ରାହ୍ମଣର ଧନକୁ ଆପଣ କ'ଣ କଲେ ହରଣ କଲେ, ସେଇଟା ଦୋଷ ହୋଇଗଲା, ଏ ଦୋଷ ହୋଇଗଲା ଗୋଟେ ଏବଂ ତାଙ୍କର ଆସିବ କଥା ଆସିବ। ଭଗବାନ ଦାତା ପହର୍ତ୍ତେତି ତତ୍ଶ୍ରୁତ୍ୱା ମେ ଅଭବତ୍ ଭ୍ରମ, ପର ଶୋକରେ ମଧ୍ୟ ସେ କଥା ଆସିବ, ସିଏ କହୁଛନ୍ତି ଆପଣ କ'ଣ ଦାତା ମୋତେ ଦେଇଥିଲେ ମୋଠୁ ନେଇଗଲେ, ଆଉ ଜଣେ କହିବେ ଏଇଟା ଆପଣ ମୋତେ ଦେଇଥିଲେ, ସେ କହିଲେ ମୋଠୁ ଏଇଟା ନେଇଗଲେ, ସେ କହିଲେ ଏଇଟା ଆପଣ ମୋତେ ଦେଇଥିଲେ, ଏଇଭଳିଆ ଆସିଗଲା ବିବାଦ ଆସିଗଲା, ବିବାଦ ଆସିଗଲା। ଏଇଟା ଶୁଣିକରି ହତା ପରତେ ଇତି ତତ୍ଶ୍ରୁତ୍ୱା ମେ ଅଭବତ୍ ଭ୍ରମ। ଏଇଟା ଶୁଣିକି ଯେତେବେଳେ ମୁଁ ଶୁଣିଲି ମୋର ଭ୍ରମ ଆସିଗଲା, କ'ଣ କରିବି ବର୍ତ୍ତମାନ ଜାଣିପାରିଲେ, ଅସୁବିଧାଟା ହେଇଗଲା, ଏ ସଙ୍କଟ ଆସି ପହଞ୍ଚିଗଲା। ଏଇଟାକୁ ଭୁଲରେ ଆସିଯାଇଛି ଗାଈଟା, ଦାନ କରିବା କଥା ନୁହଁ, କିନ୍ତୁ ଭୁଲରେ ଅଜାଣତ ଭାବରେ ସେ ଦେଇଦେଲେ। କିନ୍ତୁ ଅଜାଣତରେ ଭୁଲ କଲେ ଯେ ତା'ର ତା'ର ଫଳ ପାଇବା ନାହିଁ ତା ନୁହଁ, ଜାଣତରେ ହେଉ ବା ଅଜାଣତରେ ହେଉ, ଅଜାଣତରେ ହେଲେ ମଧ୍ୟ ସେ ଫଳ ପାଇବେ। ଆମେ ଜାଣିନୁ ଆମେ ଏଇଟା କରିଦେଲୁ, ଭୁଲଟା କରିଦେଲୁ, ଆଉ ସେଥିପାଇଁ ଆମେ କ୍ଷମା ପ୍ରାର୍ଥନା କରିବା ପାଇଯିବା ତା ନୁହଁ, ଦଣ୍ଡ ଭୋଗିବାକୁ ପଡ଼ିବ। ଅଜାଣତରେ କଲେ ମଧ୍ୟ ଦଣ୍ଡ ଭୋଗିବାକୁ ପଡ଼ିବ। ତେଣୁ ଏ ଅଜାଣତରେ ଏଇ ଯେଉଁ ଦୋଷଟି କରିଦେଲେ ତା ପାଇଁ ଏ କୁକୁଳାସ ହେଲେ ଏ ଘଟଣାଟି ଆସିବେ, କଥା ବର୍ଣ୍ଣନା କରାଯିବ, ଆମେ ସମୟ ହୋଇଗଲାଣି ଆଉ ବେଶୀ ଆଲୋଚନା କରିବା ନାହିଁ। ତେଣୁ ଏ ଭ୍ରମରେ ପଡ଼ିଗଲେ, ଭ୍ରମ ଭ୍ରମ ଗୋଟେ ପ୍ରକାର ବଦ୍ଧ ଜୀବର ଲକ୍ଷଣ ହେଉଛି ଭ୍ରମ, ଭ୍ରମ ପ୍ରମାଦ ବିପ୍ରଳିପ୍ସା କରଣ ପାଠବ, ଏ ଚାରୋଟି ହେଉଛି ବଦ୍ଧ ଜୀବର ଲକ୍ଷଣ। ତେଣୁ ଭ୍ରମ ହେଉଛି ଭୁଲ କରିବା, ଭ୍ରମଟାକୁ ଟୁ ଏୟର୍ ଇଜ୍ ହ୍ୟୁମ୍ୟାନ୍ ଗୋଟେ ଇଂରାଜୀ ପ୍ରଭାବ ରହିଛି, ଭୁଲ କରିବାଟା ସ୍ୱାଭାବିକ, ଏଇଟା ସ୍ୱାଭାବିକ, ସମସ୍ତଙ୍କର ସ୍ୱାଭାବିକ ନୁହଁ, ଯେଉଁମାନେ ବଦ୍ଧ ଜୀବ ତାଙ୍କର ସ୍ୱାଭାବିକ, ସେମାନେ ଭୁଲ କରିବେ। ତେଣୁ ରାଜା ଏତେ ଉନ୍ନତ ସ୍ତରରେ ଥାଇକରି ମଧ୍ୟ ତାଙ୍କର ଭ୍ରମ ଆସିଗଲା, କ'ଣ କରିବେ ଏ ଭ୍ରମଟା ଅର୍ଥ ସେଇଟା ଅର୍ଥ ବୁଝାଉ ନାହିଁ, ଏ ଭ୍ରମଟା ବର୍ତ୍ତମାନ କ'ଣ କରିବେ ଚିନ୍ତା କରୁଛନ୍ତି, କ'ଣ କ'ଣ କରାଯିବ ବର୍ତ୍ତମାନ, ଭ୍ରମ ହେଇଗଲା। ଏବଂ ସାଙ୍ଗେ ସାଙ୍ଗେ ତାଙ୍କର ସରିଗଲା ଆୟୁଷ, ମାନେ ଶେଷ ହେଇଗଲା, କାରଣ ଏଇ ଯେଉଁ ଅପହରଣ କଲେ ଭଗବାନ ଏଇ ଲୀଳାକୁ ମାଧ୍ୟମରେ ଆମକୁ ଶିକ୍ଷା ଦେଉଛନ୍ତି। ଏ ଜଣେ ଆଚାର୍ଯ୍ୟ କହିଛନ୍ତି ତାଙ୍କର ସାଙ୍ଗେ ସାଙ୍ଗେ ତାଙ୍କର ସରିଗଲା ଆୟୁଷ ଥିଲା କିନ୍ତୁ ନଷ୍ଟ ହେଇଗଲା। ଆୟୁ ଶ୍ରିୟ ଯଶ ଧର୍ମ ଲୋକାନାମ ଆଶିଷ ହେବ ଚ ହନ୍ତି ଶ୍ରେୟାଣୀ ସର୍ବାଂଶି ପୁଂସ ମହତ ଅତିକ୍ରମ। ଯେଉଁ ଆୟୁଷ ରହିଛି ଆୟୁଷ ମଧ୍ୟ କମିଯାଇବ, ବଢ଼ିଯିବ ମଧ୍ୟ, ବ୍ୟବସ୍ଥା ରହିଛି। ତେଣୁ ଇଏ ଯେଉଁ ଭୁଲ ହେଇଗଲା, ତେଣୁ ଆୟୁଷ ସରିଗଲା, ସାଙ୍ଗେ ସାଙ୍ଗେ ଯିଏ ଉପସ୍ଥିତ ହେଇଗଲେ ଯମରାଜଙ୍କ ଦୂତମାନେ ଆସିକି ଉପସ୍ଥିତ ହେଇଗଲେ, ତାଙ୍କୁ ନେଇଗଲେ, ଏସବୁ କଥା ବର୍ଣ୍ଣନା କରାଯିବ। ତେଣୁ ଭ୍ରମରେ ପଡ଼ିଗଲେ କ'ଣ କରିବା ବର୍ତ୍ତମାନ, ତେଣୁ ଏଠି କହୁଛନ୍ତି ମେ ତତ୍ଶ୍ରୁତା ମେ ଅଭବତ୍ ଭ୍ରମ, ତାଙ୍କର ଭ୍ରମ ଆସିଲେ କ'ଣ କରିବା, ଭୁଲ ନିଜର ଭୁଲ ବୁଝିପାରିଲେ, ଭୁଲ ହେଇଗଲା, ଭୁଲ ହେଇଗଲା, ଏ କ'ଣ କରିବା ବର୍ତ୍ତମାନ, ଏଇଟା ଚିନ୍ତା ହେଉଛି। ଆମର କିନ୍ତୁ ସମୟ ନାହିଁ ଆଉ ଆଲୋଚନା କରିବା ପାଇଁ, ସମୟ ହେଇଗଲା, ତେଣୁ ଆମେ ଏଇଠି କଥାକୁ ବିଶ୍ରାମ ଦେବା। ଆଚାର୍ଯ୍ୟ ଟୀକାରେ କହିଛନ୍ତି ଏଠାରେ ଯେ ଶ୍ରୀଧର ସ୍ୱାମୀ କହୁଛନ୍ତି ପ୍ରତିଗ୍ରାହୀନ ଉକ୍ତମ ଦାହତେତି ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯେଉଁ କି ଯେ ଗ୍ରହଣ କରିଥିଲେ, ଦାନ ଗ୍ରହଣ କରିଥିଲେ, ସେ କହିଥିଲେ, ସେ କହିଲେ ଦାହତେତି, ସେ କହିଲେ ଏଠି ଶୁକ୍ର ରହିଛି ନା, ଭଗବାନ ଦାତା ପହର୍ତ୍ତେତି, ଆପଣ ଦାତା, ଜଣେ କହିଲେ ଦାତା, ଆପଣ ମୋତେ ଦେଇଲେ ଦାତା, ଏଇଭଳି ଭାବରେ ବିବାଦ ସେଠି ଚାଲିଲା। ପ୍ରତିଗ୍ରହୀନ ଉକ୍ତମ ଦାହତେତି, ଯିଏ ଆଗରୁ ଯିଏ ନେଇଥିଲେ ସେ ଗାଭି, ନା ନା ପରେ ଯିଏ ନେଲେ ସେ କହିଲେ ମୋତେ ଦେଇଛନ୍ତି ଆପଣ ଦାତେ, ଆପଣ ଦାତା, ଦାତା ଇତି କହିଲେ। ସ୍ୱାମୀନ ଉକ୍ତମ ଅପହର୍ତ୍ତେତି, ମୂଳ ଗାଭି ଯାହାର ପାଖରେ ଥିଲା ସିଏ କହିଲେ ଅପହର୍ତ୍ତା, ଆପଣ ହେଉଛନ୍ତି ଅପହର୍ତ୍ତା, ଅପହର୍ତ୍ତା ମାନେ ଅପହରଣ କରିଛନ୍ତି, ମୋର ଏଇ ଗାଭିଟା ମୋର, ଆପଣ ଅପହରଣ କରିନେଇଛନ୍ତି, ଅପହର୍ତ୍ତା ଦିଦି ଅଭବତ୍ ଭ୍ରମ, ମୋର ଭ୍ରମ ଆସିଗଲା, ମାନେ ବ୍ୟାକୁଳ ବ୍ୟାକୁଳେ ଅଭବମ୍, ଏତେ ବ୍ୟାକୁଳ ହେଇଗଲେ ସେ କ'ଣ କରାଯିବ, ଭୁଲ ହେଇଗଲା, ଏତେ ଦାନ କଲେ, ଏତେ ସବୁ କଲେ, କିନ୍ତୁ ଏଇଭଳି ପରିଣାମ ହେଲା, ଏଇଭଳି ଦାନର ପରିଣାମ ଏଇଭଳି। ଜୀବ ଗୋସ୍ୱାମୀ କହୁଛନ୍ତି ସ୍ୱାର୍ଥ ସ୍ୱାର୍ଥ ସି ସ୍ୱୀୟ ଅଭିମାନ ମାତ୍ର ସେ ସାଧକ, ଏଠି ରାଜା କହିଲେ ନା ସ୍ୱାର୍ଥ ସାଧକ, ସ୍ୱାର୍ଥ ସାଧକ ଜୀବ ଗୋସ୍ୱାମୀ କହୁଛନ୍ତି, ସ୍ୱାର୍ଥ ସ ଗଣ ନା ସ୍ୱୀୟ ଅଭିମାନ, ନିଜର ଅଭିମାନ, ନିଜର ଅଭିମାନ, ମୋତେ ସେ ଦେଇଥିଲେ ଆଉ ସେ କହିଲେ ତା ପରିବର୍ତ୍ତେ, ସେ କହିବେ ଲକ୍ଷେ ଗାଭି ନିଅ, ଜଣକୁ କହିଲେ ଆ ପରିବର୍ତ୍ତେ ଆମେ ଲକ୍ଷେ ଗାଭି ଦେବୁ, କିନ୍ତୁ ସେ ନେଲେ ନାହିଁ। ଏବଂ ଆଉ ଜଣେ କହିଲେ ଲକ୍ଷେ କ'ଣ, ତାପରେ ଆଉ 10,000 ଦେଲେ ମଧ୍ୟ ଆମେ ନେବୁ ନାହିଁ, କହିକି ଦୁଇ ଜଣ ଯାକ ପଳେଇଗଲେ, ସେ କଥା ଆସିବ। ତେଣୁ ସ୍ୱାର୍ଥ ସାଧକ ଅଭିମାନ, ମାନ ଅଭିମାନ ଗର୍ବ ଏସବୁ ରହିଛି, ତେଣୁ ସେଭଳି ଭାବରେ ପଳେଇଲେ। ତେଣୁ ଆମେ 2 ମିନିଟ୍ ନାମ କୀର୍ତ୍ତନ କରି କଥାକୁ ବିଶ୍ରାମ ଦେବା, କିଏ ଗାନ କରିବା ମୋତେ ଯାଉଛି। हरे कृष्णा कृष्णा हरे।